नमो भगवते वासुदेवाय। श्रीमद्भागवतम दशम स्कंद 24 अध्याय। गतकाल मैंने श्रवण करथले कि बळि कर्मबादर मत को उत्थापन करी सुस्थ भावरे युक्तिपूर्वक नंद महाराज के सम्मुखरे भगवान कृष्णचंद्र स्थापन करुछन्ति। एवं कर्म ही होची जगतर गुरु, कर्म ही होची ईश्वर, कर्म ही होची पूज्य। पूर्वर कर्म हिसाब से व्यक्तिर स्वभाव, स्वभाव हिसाब से कर्म, हिसाब से शरीर, शरीर हिसाब से स्वभाव, स्वभाव हिसाब से कर्म। तुम्हें आदि ही कर्म एवं अंतिम ही कर्म। कर्म ही होची गुरु, कर्म ही होची ईश्वर। कर्मवादी मान मत ईश्वर जो निग्रह अनुग्रह शक्ति स्वतंत्रता से स्वीकार करते ना। कर्मर फल को जो प्रदान कर शक्ति रही कर्मानु हिसाब से कर्म हिसाब से किंबा कर्म ठार भी अधिका दे पारती। ये मतटा को कर्म कर्म जो मैंने कर्म बादी से माने विश्वास करते ना। तेणु भगवान कृष्ण आज से कर्मवाद को आश्रय करी नंद महाराज हृदय भितर एक स्थान सृष्टि करने चाहते जो इंद्र को बाहर करेंगे। इंद्र जो अभिमान है ब्रजवासी माने जो माने कृष्ण सब प्रिय जो माने केवल प्रेमिक कृष्ण को भल पाती कृष्ण सुख जो मान जीवन लक्ष्य से हाथ के पूजा नौ इंद्रंकर कल्याण पाई स्वाभाविक इंद्रंकर दैन्य आसवा दरकार। मुख्य भगवान जो मैंने प्रिय पाखर मु पूजा नेबी कि लीला मध्यम कृष्ण निजर किसी रस भी आस्वादन कर मानभंग भी कर इंद्रंकर। तेणु कर्म को पूजित बोले प्रतिपादित करी परवर्ती कले वर्ण वर्ण आश्रम हिसाब से कर्म ही गुरु। वर्णाश्रम सिस्टम जो रही वर्ण आश्रम ब्राह्मण क्षत्रिय वैश्य शूद्र ब्रह्मचारी गृहस्थ वानप्रस्थ सन्यास एटी कर्मर प्राधान्यता दि जाए प्रकृत कर्मर प्राधान्यता एक दि जाए कर्म को पूज्यत्व कले कर्म को श्रेष्ठ बोली ज्ञान कले से कौन कर प्रथम आगे श्रृंखलित हो उत्शृंखलित हेनी। वर्णाश्रम धर्म लक्ष्य केवल ब्राह्मण ब्राह्मण कर्म कर क्षत्रिय क्षत्रिय कर्म कर वैश्य वैश्य शूद्र शूद्र वर्णाश्रम लक्ष्यटा से नुहे। ब्रह्मचारी तार केवल बहुत हेनी सी ब्रह्मचारी होगा कि गृहस्थ केवल बहुत सी गृहस्थ होगा एमती सन्यास केवल दंडधर दे सन्यास होगा ना। वर्णाश्रम लक्ष्य है कृष्ण सुख कृष्णंगर प्रतिविधान कृष्णंगर भजन एवं कृष्णंग पाही कर्म करिवा एटा वर्णाश्रम सिस्टम रो अंतिम लक्ष्य। ब्राह्मण जो कर्म करिवो ब्राह्मण कर्म कृष्णंगर सुख पाई वर्णाश्रम सिस्टम जो रही वर्णाश्रम धर्मटा जो रही कर्म उपरे अधिक प्राधान्य दे जाए। साधारण लोक माने जेतु ईश्वर को परे तांगर एते ज्ञान नाही तर से माने निज निजर कर्मटा उपरे गुरुत्व दिंती। वर्णाश्रम सिस्टम स्ट्रंग रहा दरकार से दशम स्कंद भागवत में अंतिम लिखिले लास्ट पर्पट से जिन लिखिंट बहुत जगह प्रपात कही मोर आज कम बाकी रही बहुत जगह प्रपात मेनसन कर विश्व सारा प्रचार कले मोर किसी कार्य गोटे बाकी रही जाइए हूँ कौन वर्णाश्रम धर्मटा मुझे एस्टाब्लीश कर कहीं वर्णाश्रम धर्म उपर ही जार वर्णाश्रम धर्म संस्कार ना वैष्णव जदि कलिजुगे तो ये असुर वर्ण आश्रम खाली नाम को समस्ते जाति जन्म होती कि कर्म कहीं करना सब असुर वर्ण आश्रम आमर जो वैष्णव वैष्णवीजिम वैष्णव संप्रदाय दैव वर्ण आश्रम सिस्टम ये प्रथम आवश्यक रही। वर्ण आश्रम सिस्टम टी कौन कैसे जन व्यक्ति को आगे श्रृंखलित कराए तार गुणटा को मार्जित कराए जार क्षेत्रीय गुण रही ब्राह्मण कर्म निजुक्त कले से कौन हम ସିଏ ହେଉଛି କ୍ଷତ୍ରିୟ, ତାକୁ ଆମେ ବ୍ରାହ୍ମଣ କର୍ମରେ ନିଯୁକ୍ତ କରିବା। ତାର ଗୁଣଟା କ'ଣ ହେଉଛି? ତା ଗୁଣଟା ଶୋଧ ନେଇପାରୁନି, ତେଣୁ ସେ ଜବରଦସ୍ତ ଗୋଟେ କର୍ମଟା କରୁଛି, ସେଥିରେ ନା ତାର କିଛି ଲାଭ ହେଉଛି ନା ଭଗବାନଙ୍କର ପ୍ରୀତିବିଧାନ ବି ହେଇପାରିବନି। ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ ଏଥିପାଇଁ ଗୁରୁ ଗ୍ରହଣ କରାଯାଏ। ଏ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ ଯେଉଁ ରହିଲା, ଗୁରୁ କ'ଣ କରିବେ ନା ଶିଷ୍ୟର ସ୍ୱଭାବକୁ ଦେଖିବେ, ତାର ଗୁଣକୁ ଦେଖିବେ, ତାର କେଉଁ ଗୁଣ ରହୁଛି, ସେ ଗୁଣ ହିସାବରେ ତାକୁ ସେବା ଲଗେଇବେ, ଯାହାଦ୍ୱାରା ତାର ଗୁଣର ଶୋଧ ନେଇପାରିବ, ଭଗବାନଙ୍କର ତା ସେବା କିଛି ଗ୍ରହଣ କଲା ପରେ ସେ ଠିକ ସେ ଶ୍ରବଣ କୀର୍ତ୍ତନ କରିବ। କେବଳ ଯେ କର୍ମ କୃଷ୍ଣଙ୍କ ପାଇଁ କରିବ, ସେ ଶ୍ରବଣ କୀର୍ତ୍ତନ ନକଲେ ସେ କର୍ମଟା ତାକୁ ନା ସେଇ ସେବାଟା ତାକୁ କର୍ମ ଭଳିଆ ଲାଗିବ। ପୁଣି ତାକୁ ତାର ଗୁଣଟାକୁ ଭଗବାନଙ୍କ ସେବାରେ ନିଯୁକ୍ତ କରି ତାକୁ ସ୍ୱୀକୃତି ଅର୍ପଣ କରିବ, ଯାହାଦ୍ୱାରା ସେ ଉପର ଷ୍ଟେପ୍କୁ ଯାଇପାରିବ। ଏହା ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ। ତୁମେ ବ୍ରାହ୍ମଣ ଘର ଛୁଆ ହେଇକି ଆସି ଯଦି ତୁମେ ମଠରେ କହିଦେବ ମୁଁ ବ୍ରାହ୍ମଣ କାମ କରିବି, ସେମିତି ତୁମେ ଆଗେ ଝାଡ଼ୁ ମାରିବାକୁ ପଡ଼ିବ। ତୁମେ ଯେ ବି ହୁଅ, ତୁମେ କେଉଁ ଘରର ପିଲା ହୁଅ, ସେଠାରେ ସେଥିରେ କିଛି ମତ ଏଠି ଜାତି। ସେଥିପାଇଁ ବୈଷ୍ଣବମାନଙ୍କର ଜାତି ଦେଖାଯାଏ ନା, କେବଳ ଜାତିଟା ବୈଷ୍ଣବ ହେଇଗଲେ ଜାତି ଦେଖାଯାଏ ତା ନୁହେଁ, ବୈଷ୍ଣବମାନଙ୍କର ବି ଜାତି ଅଛି। ଜାତି ପ୍ରଥାଟା ତୁମେ କେବେ କାଟିପାରିବନି। ଜଣେ ବ୍ରାହ୍ମଣ ହେଇକି ତାର ଯଦି ଶୁଦ୍ଧ ବୃତ୍ତି ଅଛି, ସେ ବୈଷ୍ଣବ ହେଇଥିଲେ ବି ତାର କେଉଁ ନେଚରଟା ରହିଲା, ଆମେ ଆଉ ତୁ ଶୁଦ୍ର ବୈଷ୍ଣବ ବୋଲି କହିବାନି, କିନ୍ତୁ ତା ଶୁଦ୍ର ନେଚର ପ୍ରକୃତିଟା ଶୁଦ୍ର। ଜଣେ ବୈଷ୍ଣବ ହେଇ ତାର କ୍ଷତ୍ରିୟ ଗୁଣଟା ରହିଛି, ସ୍ପିରିଟଟା ରହିଛି, ଆମେ ତାକୁ କ୍ଷତ୍ରିୟ ବୈଷ୍ଣବ ବୋଲି କହିବାନି, କିନ୍ତୁ ସେ କ'ଣ ଗୁଣଟା ରହିଲା, ସବୁବେଳେ ଜାତିଟା ରହିଲା। ଆମେ କାଷ୍ଟ ସିଷ୍ଟମରେ ଆମେ କାରଣ ସେ ବିଷ୍ଣୁଙ୍କୁ ଆରାଧନା କରୁଛି, ଆମେ ଆଉ ଅର୍ଜୁନଙ୍କୁ କହିବେ କ୍ଷତ୍ରିୟ ବୈଷ୍ଣବ ବୋଲି, କ୍ଷତ୍ରିୟ ବୈଷ୍ଣବ ଆକୁ ସବୁରିକି ଶୁଦ୍ର ବୈଷ୍ଣବ, ଏମିତି ଏମିତି କାହାକୁ କାହାକୁ ବୈଷ୍ଣବ ବୈଷ୍ଣବ ଏମିତି ଆମେ କାହାକୁ କହିପାରିବାନି, ସନ୍ଧୁ ବୈଷ୍ଣବ ବୋଲି କୁହାଯିବ, କିନ୍ତୁ ତାଙ୍କର ଗୁଣର ହିସାବରେ ତାଙ୍କର ରହିଛି। ତ କାଷ୍ଟ ସିଷ୍ଟମ ଯେଉଁ ଭଗବାନ କହିଲେ ଚତୁର୍ବର୍ଣ୍ଣମୟ ଶିଷ୍ଟ ଗୁଣକର୍ମ ବିଭାଗ ସହ, ଗୁଣକର୍ମ ହିସାବରେ ବର୍ଣ୍ଣାଶ୍ରମ ସିଷ୍ଟମଟା ରହିଛି, ଏଇଟା କାଟି ହେବନି କେବେ, କେହି ବି କେବେ କୌଣସି ନିଜର କୌଣସି ଜନ୍ମଗତ ଉଚ୍ଚ ବର୍ଣ୍ଣର ହଉ ବା ନୀଚ ବର୍ଣ୍ଣର ହଉ ତା ସହିତ କିଛି ସମ୍ପର୍କ ନାହିଁ। ତୁମର ନିଶ୍ଚିତ ଗୋଟେ ଗୁଣ ରହିଛି, ତୁମେ ଉଚ୍ଚ ବର୍ଣ୍ଣର ହେଇଥିଲେ ବି ବ୍ରାହ୍ମଣ ହେଇଥିଲେ ବି, ତୁମେ ଯଦି ବ୍ରାହ୍ମଣ ଗୁଣ ରହିଛି ତାହେଲେ ତୁମର ସତ ଗୁଣ ରହିଛି, ତାହେଲେ ତୁମ ବ୍ରାହ୍ମଣ କ୍ୱାଲିଟି ରହିଲା, ଯଦି ବ୍ରାହ୍ମଣ ହେଇକି ତୁମର କ୍ଷତ୍ରିୟ ବା ବୈଶ୍ୟ କ୍ୱାଲିଟି ରହିଛି ତାହେଲେ ତୁମେ ସେଇ ଗୁଣରେ ରହିଲ। କିନ୍ତୁ ସେଇ ଗୁଣଟିକୁ ଆମେ ଏଇ ଯେଉଁ ବୈଷ୍ଣବ ପଥରେ ସେ ଗୁଣଟିକୁ ଭଗବାନଙ୍କ ସେବାରେ ଲଗାଯାଉଛି, ସେ ନିଜ ତାକୁ ତା ଦେଖାଯାଏ ତା ସ୍ୱଭାବଟା କ'ଣ ରହୁଛି, ସେଇ ହିସାବରେ କ'ଣ କରାଯିବ ତାକୁ ଭଗବାନଙ୍କ ପାଇଁ, କାରଣ ଭଗବାନଙ୍କ ସେବା ପାଇଁ ସମସ୍ତେ ଦରକାର। ଭଗବାନଙ୍କ ସେବାଟା ହେଉଛି ନିର୍ଗୁଣ, ସେଟା ବ୍ରାହ୍ମଣର ସେବା ନୁହେଁ, କ୍ଷତ୍ରିୟ ସେବା ନୁହେଁ, ବୈଶ୍ୟର ସେବା ନୁହେଁ, ଶୁଦ୍ର ସେବା ନୁହେଁ, କାରଣ ସବୁଟା ଦରକାର। ଗୋଟେ ଯେମିତି ଶରୀର ପାଇଁ ସବୁ ଦରକାର, ଭଗବାନଙ୍କର କେବଳ ବ୍ରାହ୍ମଣ ଦରକାର ତା ନୁହେଁ, କେବଳ ଜଣେ ଯଦି ବ୍ରାହ୍ମଣ କହିବ ମୁଁ କେବଳ ବ୍ରାହ୍ମଣ କର୍ମ କରିବି, ମୁଁ ପୂଜା ସେବା କରିବି, ମୁଁ ଆଉ କିଛି କରିବିନି, ତାହେଲେ ଖାଇବ ରୋଷେଇ କରିବା ପାଇଁ କିଏ, ମାର୍କେଟ କିଏ ଯିବ, ବାସନ କିଏ ମାଜିବ, କିନ୍ତୁ ସେଠି ସମସ୍ତେ ସେବା କରୁଥିବା ଲୋକ, ସେଠି ଯେଉଁମାନେ ସବୁମାନେ ସେବା କରୁଛନ୍ତି, ଯିଏ ମାର୍କେଟ ଯାଉଛି, ଯିଏ ଭିକ୍ଷା ବି କଲେକ୍ସନ କରୁଛି, ଯିଏ ଝାଡ଼ୁ ବି ମାରୁଛି, ସବୁଗୁଡ଼ିକ ଅଡ଼ଚଣରେ ଗଲା, କିନ୍ତୁ ନିଜ ନିଜର ଗୁଣଟାକୁ ସେ ସେବାରେ ଲଗେଇଲେ ସେଟା ସେବା ହେଇଗଲା, ତାର ସେ ଗୁଣଟାକୁ ସେବାରେ ଲଗାଗଲା। ଯିଏ ମାର୍କେଟରେ ବୁଲିକି ତାର ଆନନ୍ଦ ପାଉଛି, ତାକୁ ତୁମେ ଆଣିକି ଜବରଦସ୍ତି ପୂଜାରେ କାମ କଲେ, ସେ କ'ଣ ସେ କହିବ ଘଣ୍ଟା ବଜେଇ ଦେଇକି ମୁଁ ମାର୍କେଟ ଯିବି, ତାର ସେ ଗୁଣଟା ନା, ଯାହାର ଯେଉଁ ସ୍ୱଭାବଟା ତା ସ୍ୱଭାବଟା ତାର ରହୁଛି ନା, କି ସ୍ୱଭାବର ଅର୍ଥ ହେଉଛି ଆମେ ସେଇଟାକୁ ଭଗବାନଙ୍କ ସେବାରେ ଲଗେଇବା, ସେ ପ୍ରୀତିବିଧାନ। ଜଣେ ଭଲ ଯେଉଁ ସେବାଟା ଯିଏ କରିପାରୁଛି ତାକୁ ସେଇଟାକୁ ଭଗବାନଙ୍କର ପ୍ରୀତିବିଧାନ ଲଗେଇବା ଦରକାର, କାରଣ ଯେମିତି ଶରୀର ପାଇଁ ସବୁଗୁଡ଼ା ଦରକାର। ବହୁତ ସୁନ୍ଦର ଜିନିଷ ଆମେ ଖାଇଛେ, ଖାଇଦେଲା ପରେ କିଏ କହିବା ଦରକାର ନାହିଁ ମଳଦ୍ୱାରରେ କ'ଣ କାମ ଅଛି, ମୁଁ କାହିଁକି ବାଥରୁମ୍ ଯିବି ନାହିଁ, ତାକୁ ସେଟା ବାହାରି ବାହାରିବା ଆବଶ୍ୟକ ହେଇଛି। କେତେ ସୁନ୍ଦର ଜିନିଷ ସେ ବାହାରି ଗଲେ ହିଁ ତୁମ ଦେହ ଭଲ ରହିବ, କିନ୍ତୁ ଖାଇଲ କେତେ କଷ୍ଟ କରିକି, କେତେ ଧନ ରୋଜଗାର କଲ, ଧନ ବହୁତ ରୋଜଗାର କରିବ, 5,000 ଟଙ୍କାର ଗୋଟେ ପ୍ଲେଟ୍ରେ ହୋଟେଲ୍ରେ ଯାଇ ଖାଇଦେଇ ଆସୁଛୁ, କିନ୍ତୁ ବାଥରୁମ୍ ଯିବାକୁ ପଡ଼ିବ, 10 ମିନିଟ୍ ତୁମକୁ ବାଥରୁମ୍ ଦେବାକୁ ପଡ଼ିବ ସମୟ, ସେଇଟା ବି ଦରକାର ଅଛି। ଶରୀର ଯେମିତି ସବୁ ଦରକାର, କେଉଁଟାକୁ ୱେଷ୍ଟ ବୋଲି କହିପାରିବେନି, ସବୁ ଦରକାର ଆବଶ୍ୟକ ରହିଛି। ଗୋଟେ ଜିନିଷ ଯଦି ଇନବାଲାନ୍ସ ହେଇଯାଉଛି, ତୁମ କେଶଟା ଖାଲି ବଢ଼ିଯାଉ, ଦେଖ ତୁମ ମୁଣ୍ଡ ବିନ୍ଧିବା ଆରମ୍ଭ ହବ, ସେ ପାଣି ଧରିଲା ତାକୁ ପୁଣି କାଟିବାର ଅଛି। ପ୍ରତ୍ୟେକ ଜିନିଷ ଯେଭଳି ଆବଶ୍ୟକ ହେଉଛି ସେଭଳି ଭଗବାନ ଗଢ଼ି ଦେଇଛନ୍ତି, ପ୍ରତ୍ୟେକ ଜୀବ କେମିତି ଉଦ୍ଧାର ପାଇବେ, ବର୍ଣ୍ଣାଶ୍ରମ ସିଷ୍ଟମର ଲକ୍ଷ୍ୟଟା ଏଇଟା ଥିଲା। ପୂର୍ବକାଳରେ କ'ଣ କହୁଥିଲେ ନା, ବ୍ରାହ୍ମଣମାନେ ସେସବୁ ରଖୁଥିଲେ, ତାଙ୍କର ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମକୁ ସେ ରଖୁଥିଲେ। ସେମାନେ ଗୁରୁ ହଉଥିଲେ, ବ୍ରାହ୍ମଣମାନେ ଗୁରୁ ହଉଥିଲେ, ସେମାନେ ସବୁ ମନ୍ତ୍ର ଦଉଥିଲେ, ଯାହାକୁ ଯୋଉ ସେବାରେ ସବୁ ଭଗବାନ କାମରେ ଲଗଉଥିଲେ। ଆମର ତ ଅସୁର ବର୍ଣ୍ଣାଶ୍ରମ ହେଇଗଲା, ବର୍ତ୍ତମାନ ତ ଆଉ ତ ସେସବୁ ବ୍ରାହ୍ମଣମାନେ ତ ବ୍ରାହ୍ମଣ ବୃତ୍ତିରେ ରହିଲେନି, ତାଙ୍କରି ପ୍ରଯତ୍ନ ନିଆଗଲାଣି ନା, ସେମାନେ ବ୍ରହ୍ମବିତ ପ୍ରକୃତ ବୈଷ୍ଣବ ବିଷ୍ଣୁ ତତ୍ତ୍ୱ ଜାଣିପାରିଲେନି। ତ କଳିଯୁଗରେ ଏଟା ସବୁ ସିଷ୍ଟମ ସବୁ ଧୀରେ ଧୀରେ ବଦଳି ବେଳିଯିବ। ଆଉ କଳିର ପ୍ରାବଲ୍ୟ ଏଟା ବହୁତ, ସେଥିପାଇଁ ବୈଷ୍ଣବ ଯୋଉ ହେଲେ, ବିଷ୍ଣୁ ଭକ୍ତ ଯୋଉ ହେଇଗଲେ, ବୈଷ୍ଣବର ପୁଣି ବୈଷ୍ଣବତାଟା ବଡ଼। ଏଇ ଆଜି ଭକ୍ତିଜ୍ଞାନ ଠାକୁର ଗୋଟେ ପଢୁଥିଲେ ଆର୍ଟିକଲ, ସେ କଥା ଲେଖୁଛନ୍ତି, ବହୁ ଜନ୍ମର ବ୍ରାହ୍ମଣତା ଫଳରେ ଜଣଙ୍କର ବୈଷ୍ଣବତା ଆସେ। ବୈଷ୍ଣବତା ମାନେ ସେ ହରି ସେବାର ହରି ସୁଖ ବିଧାନ କରିବା, ନାମ ମାତ୍ରାରେ ବୈଷ୍ଣବ ହେଲେ ହବନି। ମୁଁ ଖାଲି ବୈଷ୍ଣବ ହେଇଗଲି, ତିଳକ ମାରିଦେଲି, ମୁଁ ବୈଷ୍ଣବ ହେଇଗଲି, ମୁଁ ଦୀକ୍ଷା ନେଇଗଲି, ନାହିଁ। ବୈଷ୍ଣବ ଶବ୍ଦର ଅର୍ଥଟା ତା ନୁହେଁ, ବୈଷ୍ଣବ ଶବ୍ଦ ଗୋଟେ ସେକ୍ଟେରିଆନ ଶବ୍ଦ ନୁହେଁ, ଗୋଟେ କ'ଣ କୁହାଯିବ, ଗୋଟେ ଗୋଷ୍ଠୀବଦ୍ଧ ଶବ୍ଦ ନୁହେଁ, ଯେମିତି ଲୋକମାନେ ଧର୍ମ ନାମରେ ବିଭିନ୍ନ ପ୍ରକାର ଧର୍ମ ତିଆରି କରିଦେଉଛନ୍ତି। ବୈଷ୍ଣବ ଯିଏ କେବଳ ତାର ଯାହାର ଜୀବନଟା ବିଷ୍ଣୁଙ୍କର ପ୍ରୀତିବିଧାନ ପାଇଁ ସମର୍ପିତ, ତାକୁ ହିଁ ବୈଷ୍ଣବ ବୋଲି କହିବ। ଆମେ ହେଉଛୁ ବୈଷ୍ଣବ, ନାମ ମାତ୍ରକେ ବୈଷ୍ଣବ, ବୈଷ୍ଣବ ଆଭାସରେ ଅଛି। ବହୁ ଜନ୍ମର ବ୍ରାହ୍ମଣତ୍ୱ ବଳରେ ସେ ଲେଖୁଛନ୍ତି, ବହୁ ଜନ୍ମର ବ୍ରାହ୍ମଣତ୍ୱ ବଳରେ ଜଣଙ୍କର ବୈଷ୍ଣବତା ପ୍ରାପ୍ତ ହୁଏ। ତେଣୁ କ'ଣ ବ୍ରାହ୍ମଣର କ'ଣ ତାର କର୍ମକାଣ୍ଡ ଆସକ୍ତ ରହିଲା, ସେ ବ୍ରାହ୍ମଣ ବୃତ୍ତି ଦ୍ୱାରା ସେ କ'ଣ କରୁ ତାର ସଂସାରଟାକୁ ଚଳୁଛି, ତା ବୃତ୍ତି ସେଟା। ବୈଷ୍ଣବତା ହେଉଛି କେବଳ କୃଷ୍ଣଙ୍କର ସୁଖ ବିଧାନ, କୃଷ୍ଣଙ୍କର ପ୍ରତିବିଧାନ କେବଳ, ସେଥିରେ ଆଉ ତାର ନିଜର ବୋଲି କିଛି ନାହିଁ। ପୂର୍ବରୁ ସେ ଭକ୍ତି ଠାକୁରଙ୍କର ସେ ଷ୍ଟେଟମେଣ୍ଟ ଥିଲା ନା, ତାର ପ୍ରାଇଭେଟ ତାଙ୍କର ପ୍ରାଇଭେଟ ହାପିନେସ୍ କିଛି ନାହିଁ କି ପବ୍ଲିକ ହାପିନେସ୍ କିଛି ନାହିଁ, ଏହା ହେଉଛି ବୈଷ୍ଣବତା। ଭାରି ଷ୍ଟେଟମେଣ୍ଟ ମାନେ ସିଧା ସବୁ ଖଡ଼ଗ ଭଳିଆ ତାଙ୍କର ବାଣୀ, ବହୁତ କିଛି ତୁମେ ଜାଣ, ବହୁତ କିଛି କର, ବହୁତ ପ୍ରକାର ଜଜ୍ ତୁମେ କରିପାର, ବହୁତ ପ୍ରକାର ଯୁକ୍ତର କରିପାର, କିନ୍ତୁ ଏଇଟା ହେଉଛି ବେଦବାଣୀ। ତୁମେ କାହାର ଉଦାହରଣ ଦିଅ, କେଉଁଠୁ ଶାସ୍ତ୍ର ଆଣ, ବୈଷ୍ଣବତା ମାନେ ଏହା, ତୁମର ପ୍ରାଇଭେଟ ହାପିନେସ୍ କିଛି ନାହିଁ କି ପବ୍ଲିକ ହାପିନେସ୍ କିଛି ନାହିଁ, ତୋର ସ୍ୱତନ୍ତ୍ର ଭାବରେ ନିଜର ସୁଖ କିଛି ନାହିଁ କିମ୍ବା ଅନ୍ୟକୁ ଗୋଟେ ସମାଜରେ ସୁଖୀ କରିବା, ସମାଜ ଲୋକମାନଙ୍କୁ ବହୁତ ଗୋଟେ କିଛି ଭକ୍ତି ଠାକୁର ସେ କଥା ସେ କହୁଛନ୍ତି। ଶୁଦ୍ଧଭକ୍ତ ପାଖରେ ସମୟ ନାହିଁ, କେଉଁ ଦରିଦ୍ରକୁ ସେବା କରିବ, କେଉଁ ଅବିବାହିତା କନ୍ୟାର ବିବାହ କରିବ, କିଏ କ'ଣ ଫ୍ଲଡ୍ ହେଉଛି କ'ଣ କହୁଛି ବନ୍ୟା ରିଲିଫ, ସେ କଥା କହୁଛନ୍ତି। ଆମ ରିଲିଫ ଦେବାକୁ ଆମକୁ ସମୟ ନାହିଁ, ଆମକୁ ରିଲିଫ କୌଣସି ଶୁଦ୍ଧଭକ୍ତକୁ ରିଲିଫ ଦେବାକୁ ସମୟ ନାହିଁ, ସେ ସେଟାକୁ ଦୁଃଖ ବୋଲି ଦେଖେ ନା, ଜୀବର ସେଟା ଦୁଃଖ ବୋଲି ଦେଖେ ନା। ଜୀବର ସବୁଠୁ ବଡ଼ ଦୁଃଖ କ'ଣ, ସେ ଉଦାହରଣ ଦେଉଛନ୍ତି, ଯେମିତି ଘୋଡ଼ା ମୁହଁରେ ଘୋଡ଼ାଟାକୁ ଔଷଧ ଖୋଇବାଟା କେତେ କଷ୍ଟ, ଗୋଟେ ଘୋଡ଼ାକୁ ରୋଗ ହେଇ ତାକୁ ଔଷଧ ଖୋଇବାଟା ତାକୁ ସେ ଯିଏ ମାଲିକ ରଖି ସେ ପାରିବନି, ଘୋଡ଼ାକୁ ଯିଏ ବୈଦ ଯେଉଁ ସବୁ ରଖିଥାନ୍ତି, ସେ ରାଜ ବୈଦ ଯେଉଁ ସବୁ ଥାନ୍ତି, ସେମାନେ ସବୁ ଜାଣିଛନ୍ତି, ସେ ଜାଣିଛନ୍ତି ଘୋଡ଼ାର ପାଟିଟାକୁ କେମିତି ଆଁ କରିକି ତା ଭିତରେ ଔଷଧ ପିଇବାକୁ ପଡ଼େ, ସେ କଥାରେ ସେ ଲେଖୁଛନ୍ତି। ଜୀବର ଦୁଃଖ ହେଉଛି ଏଇଟା, ସେ ଘୋଡ଼ା ଭଳିଆ ହେଇଥିଲେ ବି ତାକତବାନ ହେଇଥିଲେ ତାକୁ ରୋଗ ଅଛି, ଆଉ ତାକୁ ତା ମୁଖରେ ଔଷଧ ଦେବାକୁ ପଡ଼ିବ, ଏ ହରିନାମ ହରିସେବା ହରିକଥା କେମିତି ତା ଭିତରେ ପ୍ରବେଶ କରିବାକୁ ପଡ଼ିବ, ତାର ଘୋଡ଼ା ଭଲ ହବ, ସେତିକି ନ ହେଇପାରିଲେ ତାର କୌଣସି ଦୁଃଖର ତାହାଟା ସାହାଯ୍ୟ ନୁହେଁ। ଆମେ ଯେତେ ପ୍ରକାରର ଗୋଟେ ମନିଟାରୀ ହେଲ୍ପ କରିବା, ଗୋଟେ ଫିଜିକାଲି କିଛି ତାକୁ ହେଲ୍ପ କରିବା, ସେଟା କିଛି ନୁହେଁ, ତାର କର୍ମଫଳଟା ଅଛି। ଆଉ ସେ ଏଇ ଦୁଃଖଟା ପଳେଇଗଲେ ତୁମେ କ'ଣ ଚାପିକି ରଖିଦେବ କି, ଯେମିତି ତୁମ ଦେହର ରୋଗଟାକୁ ତୁମେ କ'ଣ କରୁଛ, ଏ ଯେଉଁ ଏଲୋପାତି ଔଷଧ ଖାଉଛ, ତୁ ଗୋଟେ ପାଇଁ ଖାଇଲା ବେଳକୁ ସେ ଚପାଇଦେଲା ସେଇଟାକୁ ଆଉ ଗୋଟେ ବାହାର କରିଦେଲା। ଏ ଛୁଆମାନେ ସବୁ ଛୁଆଟି ବେଳେ ସବୁ ସେ ବଥ ହୁଏ ନା କ'ଣ, ବଥ ହୁଏନି କି, ବଥ ହବ ତାକୁ, ତ ବଥ ହେଲେ ତାକୁ ତ ଔଷଧ ଖାଇକି ଚପିବାକୁ ମା ମାନେ ମନା କରିବେ, କାହିଁକି ନା ଏଇଟା ଔଷଧ ଯଦି ଖାଇକି ଚପେଇଦେଲ ତାହେଲେ କ'ଣ ହବ, ସେ ତୁମର ସବୁ କୁଣ୍ଡିଆ ହବ, ତୁମ ବ୍ଲଡ୍ ଗୁଡ଼ାକ ସେଟା ବାହାରିଗଲେ ତୁମ ଭଲ ନା, ତୁ ତାକୁ ପ୍ରେସ୍ କରି ରଖିଦେଉଛୁ, ରଖିଦେଲେ କ'ଣ ହବ, ସେଟା ଆଉ ଗୋଟେ ଜିନିଷକୁ ପଲ୍ୟୁଟେଟ୍ କରିବ। ସେଭଳିଆ କର୍ମଫଳଟା ସେଭଳିଆ, ମଣିଷ ଗୋଟେ ବୋକାଟା ନା, ସେ କିଛି ବୁଝିପାରୁନି ଆଉ, ବର୍ଣ୍ଣାଶ୍ରମ ସିଷ୍ଟମ କାହିଁ କରାହେଇଥିଲା, କେମିତି କରାହେଇଥିଲା, ବୈଷ୍ଣବତା କ'ଣ, ଏଗୁଡ଼ା ସବୁ ଜାଣିବାକୁ ପଡ଼ିବ, ସବୁ ଫାଉଣ୍ଡେସନ କ୍ଲିଅର ହେବା ଦରକାର ଅଛି। ବହୁତ ଉଚ୍ଚ ଫିଲୋସଫି ଆଣିଲେ କ'ଣ ହବ, ତୁମର ଯଦି ଫାଉଣ୍ଡେସନଟା କ୍ଲିଅର ନାହିଁ ତ ଅଟକିଯିବ, ମଝିରେ ଡାଉଟ୍ ଲାଗିବ, କର୍ମଫଳଟାକୁ ତ ଖଣ୍ଡନ ତୁମେ କେବେ କରିପାରିବନି। ତେଣୁ ତୁମେ ଗୋଟେ ଜିନିଷଟାକୁ ଅନ୍ୟକୁ ସାହାଯ୍ୟ କରିଦେଇକି ତୁମେ ଭାବୁଛ ତାର ଏଇ ସାଇଡ଼ଟା ମୁଁ ସାହାଯ୍ୟ କରିଦେଲି, କିନ୍ତୁ ତାର କର୍ମଫଳଟା ଅଛି ନା, ସେ ଆଉ ଗୋଟେ ଉପରେ ଚାଲି ଆସିବ, ତାକୁ ଭୋଗିବାକୁ ପଡ଼ିବ ସେତିକି ଦୁଃଖ, ସେ ମନିଟରେ ନ ଭୋଗିଲେ ମାନସିକ ଭାବରେ ଭୋଗିବ, ନହେଲେ ଫିଜିକାଲି ଭୋଗିବ, ଭୋଗିବ ନା କର୍ମଫଳ, ତୁମେ କ'ଣ ଖଣ୍ଡନ କରିଦେଇପାରିବ, ସାହାଯ୍ୟ କରିବ, ତୁମେ ତ ଭଗବାନ ହେଇଗଲ, ତା କର୍ମଫଳଟାକୁ ତୁମେ କେମିତି ଖଣ୍ଡନ କରିଦେବ, ତୁମେ ତ ଭଗବାନ ହେଇଗଲ, ସେଇଟା ନାହିଁ। ତେଣୁ ଏ ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମର ଯେଉଁ ରହିଲା ବ୍ରାହ୍ମଣ କ୍ଷତ୍ରିୟ ଯେଉଁ ବୈଷ୍ଣବ କିଏ ସେ ସେ କଥା କହୁଥିଲି ଯେ ଭକ୍ତିନ ଠାକୁରଙ୍କର ଷ୍ଟେଟମେଣ୍ଟ ସେଇ ଜିନିଷ ଥିଲା ଆମକୁ କାହାକୁ ଏସବୁ ଜିନିଷ କରିବା ପାଇଁ ଆମକୁ କେଉଁ ଫ୍ଲଡ୍ରେ ରିଲିଫ୍ ଦେବା ଆମକୁ ସମୟ ନାହିଁ ଆମର ସମୟ ନାହିଁ ଆମର କେବଳ ହରିସେବା ଆଉ ଯାହା ଯେଉଁଟା ସାହାଯ୍ୟ ହେବ ସେଟା ଅମନ୍ଦ ଦୟା ଚୈତନ୍ୟ ମହାପ୍ରଭୁ ଦୟା ଦେଇଛନ୍ତି ଯେଉଁଥିରେ ମନ୍ଦ ଉଦୟ କେବେ ହେବନି ତା କରମ୍ଫଳଟା ଜୀବର ଖଣ୍ଡନ ହେବ ଏଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମଟାକୁ କରାଯାଇଛି ଯାହାର ଯେଉଁ ଗୁଣର ପ୍ରାଧାନ୍ୟ ରହିଛି ସେ ସେଇ ଗୁଣ ହିସାବରେ ହରିଭଜନ କରି ସେ ସେବାଟାକୁ ଭଗବାନ ପ୍ରତି ଉଦ୍ଦେଶ୍ୟରେ କରିବା ଦରକାର ତାର ଯେତିକି କାପାସିଟି ଅଛି କିନ୍ତୁ ମନେ ରଖିବା ଦରକାର ସମସ୍ତେ ଗୋଟେ ଗୋଟେ ଗୁଣରେ ଅଛନ୍ତି ସମସ୍ତେ ସବୁ କାମ କରି ତାର ଯାହାର ଯେଉଁ ଗୁଣର ପ୍ରାଧାନ୍ୟ ଅଛି ସେ ସେଇ କାମଟା କରିପାରିବ କିନ୍ତୁ ବୈଷ୍ଣବ ଯେଉଁମାନେ ଶୁଦ୍ଧ ବୈଷ୍ଣବ ସେମାନେ ସବୁ କାମ କରିପାରିବେ ଯେମିତି ଅମ୍ବରୀଶ ମହାରାଜ ଥିଲେ କ'ଣ କ୍ଷେତ୍ରରେ ଥିଲେ ସେ କ୍ଷେତ୍ରରେ ଥିଲେ କିନ୍ତୁ ସେ ସମସ୍ତ ଶୁଦ୍ଧ ବୈଷ୍ଣବ କାର୍ଯ୍ୟ କରିପାରୁଥିଲେ ତାଙ୍କ ପ୍ରକାର ବର୍ଣ୍ଣାଶ୍ରମ ସିଷ୍ଟମ ଲାଗିବନି ତାଙ୍କ ଆଉ କ୍ଷେତ୍ର ବୈଷ୍ଣବ ବୋଲି ତୁମେ କହିପାରିବନି ସେ କର୍ମଟା ଯଦି କରୁଥିଲେ ଦୈନ୍ୟତା ହିସାବରେ କରୁଥିଲେ ଏବଂ ନିଜ କ୍ଷେତ୍ର ବୋଲି ବି ଭାବୁଥିଲେ ବୈଷ୍ଣବତା ଯେଉଁ ଯେତେବେଳେ ଉଦୟ ହେଇଯିବ ସ୍ୱାଭାବିକ ଜଙ୍ଗ ହୃଦୟରେ ତାହେଲେ ତାର ବାସ୍ତବିକ ଶୁଦ୍ଧ ପ୍ରେମ ଆସିବ ବୈଷ୍ଣବତା ଆସିବ ତାର ହୃଦୟ ଭିତରେ ସେ ଭାବିବ ହଁ ପ୍ରକୃତରେ ମୁଁ ସେ ଜାତିର ଲୋକ ଆମର କ'ଣ ବର୍ତ୍ତମାନ ଆମେ ଯଦି ନିଚ ଜାତିରେ ହେଇଥିବା ଆମେ କେହି ମାନିବାନି ମୁଁ ବୈଷ୍ଣବ ହେଇଗଲି ମୁଁ ଗୋଟେ ନିଚ ଜାତି କ'ଣ ଜାତି କଥା କ'ଣ କହିବି କିନ୍ତୁ ପ୍ରକୃତ ବୈଷ୍ଣବତା ଆସିଲେ ଜଣେ ବ୍ରାହ୍ମଣ ବି ନିଜକୁ ହୀନ ବୋଲି ମନେ କରିବ କ୍ଷତ୍ରିୟ ବି ହୀନ ବୋଲି ମନେ କରିବ ବୈଷ୍ଣବ ହେଲା ବୋଲି ମନେ କରିବ ଶୂଦ୍ର ବି ହେଲା ବୋଲି ମନେ କରିବ ପ୍ରକୃତ ବୈଷ୍ଣବତା ଆସିଗଲେ କାରଣ ବୈଷ୍ଣବତା ପାଖରେ ଏଇ ସବୁ ଜିନିଷ ଗୁଡ଼ା ହେଉଛି ନ୍ୟୁନ ବୈଷ୍ଣବତା ଯେଉଁ ଭଗବାନଙ୍କର ବିଷ୍ଣୁଙ୍କର ଭକ୍ତ ଆଉ ବିଷ୍ଣୁଙ୍କର ପ୍ରୀତିବିଧାନ ବୈଷ୍ଣବତା ଗୁଣ ପାଖରେ ଏସବୁ ବ୍ରାହ୍ମଣତ୍ଵ ବି ହୀନ କ୍ଷତ୍ରିୟତ୍ଵ ବି ହୀନ ବୈଷ୍ଣବ ଚୈତନ୍ୟ ମହାପ୍ରଭୁ କାହିଁ କରେ ନା ପ୍ରଥମେ କାଢ଼ିଦେଲେ ମୁଁ ବ୍ରାହ୍ମଣ ନୁହେଁ ବ୍ରାହ୍ମଣର ବହୁତ ବିଧି ବହୁତ ବିଧାନ ବହୁତ କିଛି ସେଠି ବ୍ରାହ୍ମଣତ୍ଵକୁ ଶ୍ରେଷ୍ଠ ବୋଲି କାହିଁ ଦିଆଗଲାଣି ବହୁତ ବିଧି ବିଧାନ ବହୁତ କିଛି କରାଯାଉଛି କେଉଁଥିପାଇଁ କେବଳ ନିଜର ଧର୍ମଟାକୁ ରକ୍ଷା କରିବା ପାଇଁ ସନ୍ଧ୍ୟା କରିବାକୁ ପଡ଼ିବ ବନ୍ଦନା କରିବାକୁ ପଡ଼ିବ ପୂଜା କରିବାକୁ ପଡ଼ିବ ସେ କାହିଁକି ତା କରୁଛି ତାର ଧର୍ମଟାକୁ ରକ୍ଷା କରିବା ପାଇଁ ବିଷ୍ଣୁଙ୍କର କ'ଣ ପ୍ରତି ବିଧାନ ହେଲା ସେ ବର୍ଣ୍ଣାଶ୍ରମ ସିଷ୍ଟମ ସେ କାଟିଦେଲା ସେଥିପାଇଁ ସେ କହିଲେ ନା ଗୋପୀ ଭର୍ତ୍ତ ପାଦ କମଳ ଦାସ ଦାସ ଆଣ ଦାସ କହିଦେଲେ ଆମର ଆମର ଏଇଥିପାଇଁ ଯେଉଁ କହିଯାଉଛି କୁହାଯାଉଛି ବୈଷ୍ଣବ ମାନଙ୍କର ଜାତି ନାହିଁ କେବଳ ଖାଲି କଥାରେ ଏମିତି କୁହାଯାଉନି ତାର ତତ୍ତ୍ୱଟା ରହିଛି ଗୁଣଟା ରହିଛି ଜାତି ନାହିଁ ମାନେ କେମିତି ଗୁଣଟା ସମସ୍ତଙ୍କ ରହିଛି ଗୁଣ ହିସାବରେ ସମସ୍ତେ କିନ୍ତୁ ମନେ ରଖିବାକୁ ପଡିବ ଜଣେ ଯେଉଁ ଗୁଣାତୀତ ହେଇଯାନ୍ତି ବା ବୈଷ୍ଣବ ପ୍ରକୃତ ବୈଷ୍ଣବ ସ୍ଥିତି ଯେତେବେଳେ ଜଣେ ଯାଆନ୍ତି ସେ ଏଇଭଳି ସ୍ଥିତିରେ ଗୁଣଟା ତ ରହିବ ସେଇ ହିସାବରେ କିନ୍ତୁ ପ୍ରକୃତ ବୈଷ୍ଣବ ହେଇଗଲା ମାତ୍ରେ ସିଏ ଆଉ ବ୍ରାହ୍ମଣ ବି ନିଜକୁ ହୀନ କରିବ ଏଇ ପଏଣ୍ଟ ଆମେ କହୁଥିଲୁ ନା ବ୍ରାହ୍ମଣ ବି ନିଜକୁ ହୀନ କରିବ ବୈଶ୍ୟ ବି ନିଜକୁ ଘୃଣା କରିବ ଶୂଦ୍ର ବି ନିଜକୁ ଘୃଣା କରିବ ପ୍ରଥମ ଆଉ ତାର ଅଭିମାନ କେବେ ଆସିବନି ପ୍ରକୃତ ବୈଷ୍ଣବ ସେ କହିବ ମୁଁ ତ ଛୋଟ ଲୋକ ଆଉ ସବୁଠୁ ବୈଷ୍ଣବତ୍ଵ ପାଖରେ ସବୁ ଗୁଣ ଜଗତର ଯେତେ ଗୁଣ ଅଛି ସବୁ ହୀନ ବ୍ରାହ୍ମଣତ୍ଵ ଗୁଣ ହୀନ କ୍ଷତ୍ରିୟ ଗୁଣ ହୀନ ଶୂଦ୍ର ସବୁ ଗୁଣ ହୀନ କାରଣ ସେଠି କାମ ସେଠି କେବଳ ଭଗବତ ସମ୍ବନ୍ଧ ସେଠି କେବଳ ଭଗବାନଙ୍କର ସୁଖ ଆଉ ସବୁଥିରେ ନିଜର ସୁଖ କିଛି ରହିଛି ସେଥିପାଇଁ ଏ ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମଟା ଆମେ ଯେଉଁ ରଖାହେଲା ବର୍ଣ୍ଣାଶ୍ରମ ଏଇଟା ଶୃଙ୍ଖଳିତ କରେ ଆଉ ଜଣଙ୍କୁ ସୁଯୋଗ ଦିଆଯାଉଛି ବର୍ଣ୍ଣାଶ୍ରମ ସିଷ୍ଟମରେ ସେ ଉପରକୁ ଯିବା ପାଇଁ ବିଶେଷ କରି ଆମର ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ ଆମେ ଯେଉଁ ରଖା ହେଲା କେଉଁଠି ବୈଷ୍ଣବ କିନ୍ତୁ ବୈଷ୍ଣବ ସବୁ ସବୁ କାର୍ଯ୍ୟ କରିପାରିବ ଜଣେ ବୈଷ୍ଣବ ସବୁ କାର୍ଯ୍ୟ କରିପାରିବ କିନ୍ତୁ ବୈଷ୍ଣବ କେବେ ଅଭିମାନ କରିବା ତୁମେ ବର୍ଣ୍ଣ ପାଇଁ ବର୍ଣ୍ଣ ପାଇଁ ବରଂ ସେ ନିଜେ ବର୍ଣ୍ଣ ଉଚ୍ଚ ବର୍ଣ୍ଣର ମୁଁ ହେଇଛି ମାନେ ସେଟା ଭୁଲିବା ଦରକାର ଉଚ୍ଚ ବର୍ଣ୍ଣର ପ୍ରାୟ ଗୋଟେ ଅଭିମାନ ରୁହେ ସେଥିପାଇଁ ଜନ୍ମ ଐଶ୍ୱର୍ଯ୍ୟ ରଖାହେଲା ସବୁବେଳେ ଆଜି ନିଜ ବର୍ଣ୍ଣରେ ହେଲେ ବି ସେ କେବେ ନିନ୍ଦା ବି କରିବେନି କାରଣ ଆମର ଭିତରେ ବର୍ଣ୍ଣ ଜିନିଷକୁ ଧରିଲେ ବି ଲାଭ କ'ଣ ଅଛି କର୍ମ ହିସାବରେ ଜଣଙ୍କର ବର୍ଣ୍ଣ ଭଗବାନ କହିଲେ ଗୁଣ କର୍ମ ବିଭାଗ ମୋର କେଉଁ ଗୁଣ ରହୁଛି ମୁଁ କେଉଁ କର୍ମ କରୁଛି ବୈଷ୍ଣବ ସହିତ କ'ଣ ଅଛି ଜଣେ ବିଷ୍ଣୁ ଭକ୍ତ ଜଣେ ବୈଷ୍ଣବ ହେଇଛି ତାର ଯଦି ସବୁବେଳେ ଉଗ୍ର ସ୍ୱଭାବ ରହୁଛି ନିନ୍ଦନୀୟ ପ୍ରକୃତି ରହୁଛି ଏ ଯେଉଁ ଚିଟିଂ ପ୍ରୋପେନ୍ସିଟି ରହୁଛି ତାହେଲେ ସେ କେଉଁ ଗୁଣ କେଉଁ ଜାତିର କେଉଁ ବର୍ଣ୍ଣର ହେଲା କିନ୍ତୁ ଆସୁରିକ ଭଗବାନ ଆସୁରିକ ଗୁଣ ଦେଲେ ବର୍ଣ୍ଣନା କଲେ କାହାକୁ ବର୍ଣ୍ଣନା କରୁଛନ୍ତି ଆସୁରିକ ଗୁଣର ଅର୍ଜୁନକୁ ବର୍ଣ୍ଣନା କରୁଛି ନମ୍ବ ଦର୍ପ ଏସବୁ କାହା ପାଖରେ ଲାଗିବ ଆସୁରିକ ଗୁଣ ଯେଉଁ ଜିନିଷ ଗୁଡ଼ା ଭଗବାନ କହିଛନ୍ତି, ଏଇଟା କ'ଣ କହିଲେ ଦୈବା ଆସୁର ସମ୍ପଦ, ଅସୁରମାନଙ୍କର ସମ୍ପଦ, ସେଇଟା କାହା ପାଖରେ ଅଛି ବର୍ତ୍ତମାନ? ଆମ ପାଖରେ ଅଛି। ତେଣୁ ଆମେ କେଉଁ କେଉଁଥିରେ ଯିବା, କେଉଁ ବର୍ଣ୍ଣ ଜାତିରେ ଯିବ? ତୁମେ କେଉଁ ବର୍ଣ୍ଣ ଜାତିରେ କହିବ? ଅସୁର ଜାତିରେ ପଳେଇବା ଆମେ ଯଦି ଅସୁର ଅସୁର ଗୁଣ ଦେଖିବ ଭଗବାନ କ'ଣ? ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ପାରୁଷ୍ୟ, ମେହବଶ, ଅଜ୍ଞାନ, ଚାବିଜାତ, ପାର୍ଥ ସମ୍ପଦ, ଆସୁରୀ, ଏଇଟା ସବୁ ଅସୁର ସମ୍ପଦ। ତୁମେ ଯେଉଁ ଜାତିରେ ରହିଥାଅ, ତୁମ ପାଖରେ ଗୁଣ ଅଛି ମାନେ ତୁମେ କେଉଁ କାଟେଗୋରିକୁ ପଳେଇଗଲ? ଅସୁର କାଟେଗୋରିକୁ ପଳେଇଗଲ। ତ ଅଲଗା ରହୁଛି ନା, ଆମେ ଖାଲି ସେ ବ୍ରାଣ୍ଡେଡ୍ ଯେମିତି କମ୍ପାନୀ ସବୁ ଆଣିକି ISI ବ୍ରାଣ୍ଡ ଆଣିକି ତାଙ୍କର ମାରିଦେଇକି ତାଙ୍କର କମ୍ପାନୀ ଚଲାଉଛନ୍ତି, ସେଇଭଳି ଆମର ଏ ସିଷ୍ଟମ୍ ନୁହେଁ, ବହୁତ ପକ୍କା ସିଷ୍ଟମ୍। ଜଣେ କେହି ଏଠି ଯେମିତି ଜଣେ ବ୍ରାହ୍ମଣ ଅଲଗା ଜାତିର ପିଲା, ସେ ବ୍ରାହ୍ମଣ ହେଉଛି, ତାକୁ ବ୍ରାହ୍ମଣ ଦେଖିବା ଦିଆଯାଉଛି, ତା ଅର୍ଥ ତାକୁ ସେ ଭାବିବା ଉଚିତ ନୁହେଁ ଯେ ମୁଁ ଶ୍ରେଷ୍ଠ ହେଇ ବ୍ରାହ୍ମଣ ହେଇଗଲି, କି ବ୍ରାହ୍ମଣ ଭାବିବା ଉଚିତ ନୁହେଁ ସେ କ'ଣ ପିଲା ଗୋଟେ, ସିଏ ଗୋଟେ ନିଜ ଜାତିର ପିଲା, ସିଏ ଗୋଟେ କ'ଣ ବ୍ରାହ୍ମଣ ହବ? ନା ନା, ଏଠି ତୁମର ସେକ୍ସ ସିଷ୍ଟମର ତୁ ଏଠି ବ୍ରାହ୍ମଣ ଦେଖାଯାଏ, ଏଠି ଏଠି ପରମାର୍ଥିକ ବ୍ରାହ୍ମଣ କଥା ହେଉଛି। ତୁମେ କୃଷ୍ଣଙ୍କର ସେବକ ହେଲ, ଭଗବାନଙ୍କର ସେବକ, ସେବା ବୃତ୍ତିକି ଆସିଲ, ତ ବ୍ରାହ୍ମଣ ହେଲେ ବି ସେଇଟା କରିବ, ଶୂଦ୍ର ହେଲେ ବି ସେଇଟା କରିବ, ସେବକ ବୃତ୍ତି। କିନ୍ତୁ ଗୁଣ ହିସାବରେ ଦେଖାଯାଉଛି ଯେ ପରମାର୍ଥିକ ବ୍ରାହ୍ମଣ ଆମର ଯେଉଁ ଦିଆଯାଏ, ସେଠି ପରମାର୍ଥିକ ବ୍ରାହ୍ମଣଟା ବିଚାର କରାଯାଏ। ହରିନାମ ଠାରୁ ଶ୍ରେଷ୍ଠ ନୁହନ୍ତି କେହି, ସେଥିପାଇଁ ତାର ଥିଲା ନାମର ନିଷ୍ଠା ଆସେ, ନାମ ସେ ଠିକ ଭାବରେ କରେ, ଆଚାର୍ଯ୍ୟ ଯେତେବେଳେ ଦେଖନ୍ତି ୟାର ବ୍ରାହ୍ମଣତ୍ଵ ଅଛି, ଯାହାର ଯାହାର ବ୍ରାହ୍ମଣ ଯାହାର ହରିନାମ ପ୍ରତି ନିଷ୍ଠା ନାହିଁ, ଯେ ଆଚାର୍ଯ୍ୟ ଗୁରୁ ବାକ୍ୟକୁ ବିଶ୍ୱାସ କରୁନି, ସେ କ'ଣ ବ୍ରାହ୍ମଣ ଦୀକ୍ଷା ନେଇଗଲେ, ସେ ତାର ବ୍ରାହ୍ମଣତ୍ଵ ଅଛି ତାର, ସେଟା ସ୍ୱୀକାର କରାଯିବନି। ତତ୍ତ୍ୱଟାକୁ ଦେଖିବାକୁ ପଡ଼ିବ ସବୁବେଳେ, ଜଣେ ବ୍ରାହ୍ମଣ ବ୍ରାହ୍ମଣ ଦୀକ୍ଷା ନେଇଛି କିନ୍ତୁ ତାର ବ୍ରାହ୍ମଣତ୍ଵ ନାହିଁ, ସେ ଆମ ଗୁରୁ ମନା କରନ୍ତୁ, ତୁମର ବ୍ରାହ୍ମଣ ଦୀକ୍ଷା ନେବା କିଛି ଆବଶ୍ୟକ ନାହିଁ, ତୁମେ ଭଗବାନ ସେବା କରିବ କି? ହରିନାମୀ ଯଥେଷ୍ଟ ବାସ୍। ଯଦି ବ୍ରାହ୍ମଣ ଦୀକ୍ଷା ନେବ ତାହେଲେ ଭଗବାନଙ୍କ ସେବା କରିବାକୁ ପଡ଼ିବ, ତୁମକୁ ବ୍ରାହ୍ମଣତ୍ଵ କର୍ମ କରିବାକୁ ପଡ଼ିବ, ନହେଲେ ତୁମେ କ'ଣ କରିବ? ତୁମେ କରିବ କ'ଣ? ହରିନାମୀ ତୁମକୁ ପ୍ରେମ ଦେବେ, ତାର ଅର୍ଥ ନୁହେଁ ଯେ ଆମେ ବ୍ରାହ୍ମଣ ଦୀକ୍ଷା ନେବାନି, ସେଟା ସେଥିପାଇଁ ସେ ଅର୍ଥରେ କୁହାଯାଉନି। କିନ୍ତୁ ବ୍ରାହ୍ମଣ ଯେତେବେଳେ ପରମାର୍ଥିକ ବ୍ରାହ୍ମଣ ବୋଲି ପରିଚୟ ଦେବ, ତୁମକୁ ବ୍ରାହ୍ମଣ କର୍ମ କିଛି କରିବାକୁ ପଡ଼ିବ, ଯାହାଦ୍ୱାରା ତୁମର ଲାଭ ହବ, ନହେଲେ ଏଭଳି ଅଭିମାନଟା କେବଳ ହବ, ଆଉ ତୁମେ ଶୃଙ୍ଖଳା ବି ରଖିପାରିବନି, ଗାୟତ୍ରୀ ଆଦି କରିବା, ଶୁଚି, ପବିତ୍ରତା, ଏଗୁଡ଼ା ସବୁ ତୁମକୁ ରଖିପାରିବନି, ଆଉ ହରିନାମରେ ହିଁ ପ୍ରେମ ମିଳିବ। ତେଣୁ ଏଇ ଯେଉଁ ସବୁ ବର୍ଣ୍ଣାଶ୍ରମ ସିଷ୍ଟମ ଯେଉଁ ବ୍ୟବସ୍ଥା ସବୁ କରାଯାଇଛି ଆମର ଆମର ବୈଜ୍ଞାନିକ ଭିତରେ ସବୁ କରାଯାଇଛି, କାରଣ ସମ୍ପ୍ରଦାୟରେ ଯେକୌଣସି ଜିନିଷ ଆସିବ ଭଗବାନଙ୍କ ପାଖରୁ ଆସିଛି ନା, ଆଚାର୍ଯ୍ୟମାନେ ଯେହେତୁ ଶୁଦ୍ଧ, ତାଙ୍କର କୌଣସି ଦୋଷ ଚତୁଷ୍ଟୟ ନାହିଁ, ପରମ୍ପରା ସିଷ୍ଟମ ଆମର, ସେଥିପାଇଁ ଆମର କେବେ ଆଚାର୍ଯ୍ୟମାନେ କେଉଁ ଜାତି ପଚାରନ୍ତି, ତୁ କେଉଁ ଜାତିର ପିଲା, ଅଲଗା ସମ୍ପ୍ରଦାୟ ତୁମକୁ ପୁରେଇବେନି, ଅଲଗା ସମ୍ପ୍ରଦାୟ ଅଛି ତାଙ୍କର କେବଳ ବ୍ରାହ୍ମଣଙ୍କୁ ରଖିବେ, ନିଜ ମନକୁ ପିଲା ଯଦି ଯଦି ବି ସିଏ ରହିବ, ସିଏ ମଠରେ ଠାକୁର ଜିନିଷ ଶୁଣିପାରିବେନି, ସିଏ ଝାଡ଼ୁ ମାରିବ, ସିଏ ଅଲଗା କାମ କରିବ, ସେଗୁଡ଼ା ଆମର ଆମର ସେ ଜିନିଷ ନାହିଁ, କାହିଁକି ଆମର ଏଠି ଆତ୍ମଧର୍ମ ଶିକ୍ଷା ଦିଆଯାଉଛି ନା, ନିୟମଟା ସମସ୍ତଙ୍କର ଗୋଟିଏ ରହିଲା, ସମସ୍ତେ ଚାରିଟି ବିଧି ପାଳନ କରିବେ, ଭଗବାନଙ୍କର ସେବା କରିବେ। କାରଣ ଯଦି ଆମେ ବର୍ଣ୍ଣାଶ୍ରମ ସିଷ୍ଟମ ଧରିବା ତାହେଲେ ଶୂଦ୍ର କ'ଣ ସବୁ ଜନ୍ମରେ ଶୂଦ୍ର ହିଁ ରହିବ? ଏଇଟା କ'ଣ ସମ୍ଭବ କି? ଶୂଦ୍ର ସବୁବେଳେ ସବୁ ଶୂଦ୍ର ହବ, ବ୍ରାହ୍ମଣ ସବୁବେଳେ ବ୍ରାହ୍ମଣ ହବ, ଏଇଟା ତ ହେଇପାରିବନି, କର୍ମର ଭେରିଏସନ୍ ରହିଛି, ତାର ଗୁଣର ବିଭିନ୍ନ ପ୍ରକାର ଗୁଣ ବି ରହିଛି, ସେଥିପାଇଁ ଆମର କିଛି ପ୍ରୋସିଜର ରହିଛି ବହୁତ ସୁନ୍ଦର, କିନ୍ତୁ ନିଜକୁ ସବୁବେଳେ ଦେଖିବାକୁ ପଡ଼େ ମୋ ମୋ ପାଖରେ କେଉଁ ଗୁଣର ପ୍ରାଧାନ୍ୟତା ରହୁଛି। ଆଉ ହରିନାମ ଯୋଉ ସେ ଗୁଣର ଉର୍ଦ୍ଧ୍ୱରେ ଜଣେ ବ୍ରାହ୍ମଣ ହଉ, କ୍ଷତ୍ରିୟ ହଉ, ବୈଶ୍ୟ ହଉ, ତା ନିକଟରେ ଯେଉଁ ଗୁଣ ଥାଉ, ସେ ଯୋଉ ନାମ କରୁଛି, ନାମ ପ୍ରଭୁଙ୍କର ଶରଣ ଯାଇ ଭଗବାନଙ୍କର ସେବା କଲେ, ଆଚାର୍ଯ୍ୟ ଗୁରୁଙ୍କର ନିର୍ଦ୍ଦେଶଟା ପାଳନ କଲେ, ତା କତିରେ ଯୋଉ ଗୁଣଟା ଥିବ ସେ ଗୁଣଟା ମାର୍ଚ୍ଛି ଥାଉ, ତାର କ୍ଷେତ୍ର ସ୍ୱଭାବ ଥିଲେ ସେ କ୍ଷେତ୍ର ସ୍ୱଭାବଟା ପ୍ରିଡୋମିନେଟ୍ ହେଇ କ'ଣ ହବ, ବ୍ରାହ୍ମଣ ସ୍ୱଭାବ ଆସିବ, ପୁଣି ଯେତେବେଳେ ବ୍ରାହ୍ମଣ ସଭାଟା ପ୍ରିଡୋମିନେଟ୍ ହେଇକି ତାର କ'ଣ ହବ, ପୁଣି ନାଇଁ ବ୍ରାହ୍ମଣ ବ୍ରାହ୍ମଣ ସଭାଟା ହଉଛି ସେ ସାଧାରଣ ଜାଗତିକ ଯୋଉ ଯେମିତି ସତ୍ୱଗୁଣ ସେଟାକୁ ତ୍ୟାଗ କରିକି ଶୁଦ୍ଧ ସତ୍ତ୍ୱ ସ୍ଥିତିକି ଆସିବ, ଯେ ଆମର ଅର୍ଥଟା କେବଳ ନୁହେଁ ଯେ ଆମେ ବୈଷ୍ଣବ ହେଇଛି ଖାଲି ଖାଲି ଶୁଚି ପବିତ୍ରତାକୁ ଆମେ ଧ୍ୟାନ ଦେବା, ଏଥର ଆନି କରିବି, ଏଟା ଇଏ କରିବି, ପାଣି ଧରିବି, ଏଟା କରିବି, ଅର୍ଥ ହଉଛି କ'ଣ, କୃଷ୍ଣ ପ୍ରତି ବିଧାନ କରିବା, କ୍ଲିନ୍ନେସ୍ଟା ଆମର ଆବଶ୍ୟକ ରହିଛି, କିନ୍ତୁ ପ୍ରଥମେ ବିଧିଭକ୍ତି ଗୁଡ଼ିକ ସେଥିପାଇଁ ସବୁ ରଖା, ଜଣେ ସତ୍ୱଗୁଣ ସ୍ତରକୁ ଆସିବା ଦରକାର। ମିନିମମ୍। ସେଥିପାଇଁ ମଙ୍ଗଳ ଆରତୀ ଉଠିବା, ଭାଗବତ ପଢ଼ିବା, ଗୁରୁ ପୂଜା ଆଟେଣ୍ଡ କରିବା, ଭଗବାନଙ୍କର ସେବା କରିବା, ଏଇଟା ସବୁ କାହିଁକି କରାଯାଉଛି? ଏଇଟା ଗୋଟେ କେବେ ଭାବିବା ଉଚିତ ନା, ଯେଟା ମଠ ମନ୍ଦିର ରହିଛି, ମୁଁ ଗୋଟେ କର୍ମ କର କିଛି କରିକି ମୁଁ ଖାଇକି ରହିଛି ମାନେ ମଠ ମନ୍ଦିରରେ କ'ଣ ଆଉ ମୋତେ କିଛି ସେବା ଗୋଟେ କରିବାକୁ ପଡ଼ିବ, କ'ଣ ରହୁଛି ମାନେ ମଠରେ ଗୋଟେ କିଛି କରିଦେବି ରହିକି ଦିନ, ଏଇଥିପାଇଁ ଏସବୁ ସେବା ସିଷ୍ଟମ୍ କରାଯାଇନି ଜଣକୁ। ଏଇଥିପାଇଁ ମଙ୍ଗଳାରତୀ ଆସିବାକୁ ପଡ଼େ, ଏଇଥିପାଇଁ ଭଗବାନଙ୍କର ସେବା କରିବାକୁ ପଡ଼େ, ତାର ଗୁଣଗୁଡ଼ିକ ସେ ମାର୍ଜିତ କରିବ, ସେ ସେବାଟା ଯଦି ଭଗବାନ ତାର ସେବାଟାକୁ ଗ୍ରହଣ କରିବେ ତାର ଗୁଣ ମାର୍ଜିତ ହବ, ହରିନାମ ରୁଚି ଆସିବ, ହରିନାମ ରୁଚି ଆସିଲେ ତାର ସ୍ୱଭାବ ବଦଳିଯିବ। କାରଣ ଅନ୍ତିମରେ ଆମକୁ ମୁଁ କୃଷ୍ଣ ଦାସ, ଦାସ୍ୟ ଭାବନାରେ ଆମକୁ ପ୍ରତିଷ୍ଠିତ ହେବାକୁ ପଡ଼ିବ। ଏ ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମଟା ଯେଉଁ ରଖାହେଇଛି, ଯେଉଁ ରହିଛି ଦୈବ ବର୍ଣ୍ଣାଶ୍ରମ ସିଷ୍ଟମଟା ବହୁତ ଇମ୍ପୋର୍ଟାଣ୍ଟ। ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ ଯଦି ଠିକ୍ ନ ରହିଲା ସମାଜରେ ବିଦ୍ବାଦ ସୃଷ୍ଟି ହେବ, ସିଷ୍ଟମଟା ଠିକ୍ ରହିଲାନି ନା। ଆଉ ବର୍ଣ୍ଣାଶ୍ରମ ସିଷ୍ଟମଟା ଠିକ୍ ଯଦି ସେଟ୍ଅପ୍ ନ ହେଇପାରିଲା, ତାହେଲେ ସବୁବେଳେ ଗୋଟେ ମିକ୍ସଚର କ'ଣ କୁହାଯିବ, ଏଇ ଯେଉଁ ପିଲାମାନେ ସବୁ ସବୁ ସନ୍ତାନ ସେମାନେ ଯେଉଁ ଆସିବେ ସେମାନେ କ'ଣ ହେବେ, ସବୁ ବର୍ଣ୍ଣଶଙ୍କର ଭଳିଆ। ଏ ଗୋଟେ ବ୍ରାହ୍ମଣ କ୍ୱାଲିଟିର ପିଲା ଲୋକଟା ଗୋଟେ ଶୂଦ୍ରକୁ ବାହାହେଲା, ଏଇଟା ଗୋଟେ ବିଜ୍ଞାନ, ଏଇଟା ବୈଜ୍ଞାନିକ ଭିତରେ ଦେଖିବାକୁ ଗଲା, ତାହେଲେ ଏହାର ଗୁଣ କ'ଣ ରହିଲା, ଏହାର ସତଗୁଣ ରହିଲା, ତାର ତମ ଗୁଣ ରହିଲା, ସେ ତାଙ୍କ ମିଳନ ଯେଉଁ ସନ୍ତାନଟା ହବ, ତାହେଲେ ତା କେଉଁ ବର୍ଣ୍ଣର ବାପାର ବର୍ଣ୍ଣ ଧରାଯିବ, ଯେତେବେଳେ ଗୋଟେ ବ୍ରାହ୍ମଣ ବିବାହ ହେଉଛି ଗୋଟେ କ୍ଷତ୍ରିୟକୁ, ତା ଛୁଆଟା କାହାର ବର୍ଣ୍ଣ ଧରାହେଉଛି, ବ୍ରାହ୍ମଣ ବର୍ଣ୍ଣ ଧରାହେଲା, କିନ୍ତୁ ତାଙ୍କ ତାର କେଉଁ ସ୍ପିରିଟଟା ରହିଲା, ତାର ମିକ୍ସଚର ରହିଲା ନା, ବ୍ରାହ୍ମଣ ଏଣେ ଶୂଦ୍ର ବିବାହ ହେଲା। ତେଣୁ ଏଇ ଏଇ ବର୍ଣ୍ଣାଶ ଏଇ ଅର୍ଜୁନ ଏଥିପାଇଁ ଓରେଡ଼ି ହଉଥିଲେ, ବର୍ଣ୍ଣାଶ୍ରମ ସ୍ପିରିଟଟା ଭାଙ୍ଗିଯିବ। ଆମର ଯେଉଁ ବୈଷ୍ଣବ ବର୍ଣ୍ଣାଶ୍ରମ ସିଷ୍ଟମ ରହିଲା କେଉଁଟା, ବୈଷ୍ଣବମାନଙ୍କର ଯେଉଁ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ, ସେଥିରେ ତୁମେ ବ୍ରାହ୍ମଣ ହୁଅ, କ୍ଷତ୍ରିୟ ହୁଅ, ବୈଶ୍ୟ ହୁଅ, ଶୂଦ୍ର ହୁଅ, ତୁମ ବୈଷ୍ଣବ ଧର୍ମ ରହିଲା ମାନେ ତୁ ବୈଷ୍ଣବ ପ୍ରିନ୍ସିପଲ ସବୁବେଳେ ପାଳନ କରି ଚାଲିବାକୁ ପଡ଼ିବ, ତୁ ସବୁବେଳେ ବୈଷ୍ଣବ ଭଗବାନଙ୍କର ଯେଉଁ ନିୟମ ରହିଛି ତୁ ସେ ନିୟମ ଗୁଡ଼ା ପାଳନ କରିବାକୁ ରହିବ। ତେଣୁ ତୁମର ଗୋଟେ ସବୁ ସନ୍ତାନ ଆସିବ, ସେ କ'ଣ ରହିବ, ସେ ସ୍ପିରିଟ ତା ନିକଟ ରହିବ, ତା ସେ କ୍ଷତ୍ରିୟ ସ୍ୱଭାବରେ ହଉ କି ଯେଉଁ ସ୍ୱଭାବରେ ହେଲେ ବି ସେ ପୁଣି ସେ ବିଷ୍ଣୁଙ୍କୁ ଆଶ୍ରିତ କରିବ, ଭଗବାନଙ୍କର ଭଜନ କରିବ। ଏ ବଡ଼ ବୈଜ୍ଞାନିକ ଭିତରେ ସବୁ ରହିଛି ସବୁ ଜିନିଷ, ଯେମିତି ହିରଣ୍ୟକଶିପୁ ପାଖରେ କେଉଁ 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 ଗୁଣର ପ୍ରାଧାନ୍ୟ ରହିଛି, ଆସୁରିକ ଗୁଣର ପ୍ରାଧାନ୍ୟ ରହିଛି, ପ୍ରହ୍ଲାଦ ଯେତେ ଆସିଗଲେ ଯେତେବେଳେ ଦେଖ ଶୁଦ୍ଧ ଭକ୍ତ ତା ଚାଲି ଆସିଲେ, ପ୍ରହ୍ଲାଦଙ୍କର ପୁତ୍ର ବିରୋଚନ, ବିରୋଚନଙ୍କ ପୁତ୍ର ବଳି, ଦେଖ ତାଙ୍କର ସ୍ପିରିଟ କେମିତି ସବୁ, ଏଣେ ଭଗବାନଙ୍କର ଭକ୍ତ କିନ୍ତୁ ପୁଣି ବି ତାଙ୍କ ପାଖରେ ସୁଗୁଣ ରହିଛି, ସେମାନେ ଅସୁର ଦେବତାମାନଙ୍କ ସହିତ ଯୁଦ୍ଧ କରିପାରୁଥିଲେ, ସେ ଯୁଦ୍ଧ ବି କରିପାରୁଥିଲେ ନା, ଦେବତାମାନଙ୍କ ସହିତ ଯୁଦ୍ଧ ବି କରୁଥିଲେ, କିନ୍ତୁ ଭଗବାନଙ୍କର ଶୁଦ୍ଧ ଭକ୍ତ, ଏଇଟାକୁ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ କୁହାଯାଏ। କଳିଯୁଗର ଅସୁର ବର୍ଣ୍ଣାଶ୍ରମ ସିଷ୍ଟମ ନଷ୍ଟ ହେଇଯାଇଛି, ଏ ଦୈବ ଯଦି ପ୍ରତିଷ୍ଠା କରିଛନ୍ତି ପ୍ରଭୁପାଦ କହୁଥିଲେ ମୋର କିଛି କାମ ବାକି ରହିଗଲା, ଏ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ ଏ ବିଷୟରେ ବହୁତ ଟ୍ରେଣ୍ଡ ଅଫ୍ ହେବା ଦରକାର। ଆମର କେଉଁ ଗୁଣ ଅଛି ଏବଂ ଗୁଣକୁ ମାର୍ଜିତ କରିବା ପାଇଁ କେବଳ ଗୁଣର ଅଭିମାନ ଆମେ କରିବା ଉଚିତ ନୁହେଁ, ଆମେ ମୁଁ ବୈଷ୍ଣବ ହେଇଗଲି ମୋର ଆଉ କ'ଣ ଜାତିପତା ନାହିଁ ବା ମୋର କିଛି ଆଉ ନାହିଁ, ମୋର ଯାହା କରିବି ବି ହେଟା ଭଗବାନଙ୍କର ସେବା, ନାଇଁ 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 ତୁମକୁ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମର ବୈଷ୍ଣବମାନଙ୍କର ସିଷ୍ଟମରେ ହେଲା ତୁମେ ଗୁରୁଙ୍କର ଅଧୀନ, ତୁମେ ଯେଉଁ ବର୍ଣ୍ଣର ହୁଅ ଯେଉଁ ଜାତିର ହୁଅ ଆଉ ଯେଉଁ ଆଶ୍ରମର ହୁଅ, ତୁମର କାର୍ଯ୍ୟ କ'ଣ, ଗୁରୁଙ୍କ ଅଧୀନରେ ରହି ବିଷ୍ଣୁଙ୍କର ତୁମର ଗୁଣ ହିସାବରେ ଗୁରୁଙ୍କର ନିର୍ଦ୍ଦେଶରେ ବିଷ୍ଣୁଙ୍କର ପ୍ରତିବିଧାନ କର, ଏଇ କାର୍ଯ୍ୟ, ଏଇଟା ହେଉଛି ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ। ଆଉ ତାର ଲକ୍ଷ୍ୟ ରହିଲା କ'ଣ, ସଂସିଦ୍ଧି ହରିତୋଷଣ, ତୁମେ ତୁମର ଯେଉଁ ଗୁଣର ପ୍ରାଧାନ୍ୟ ଅଛି ଠିକ୍ ଅଛି, ତୁମେ ବିବାହ ପାଇଁ ଚାହୁଁଛ ଠିକ୍ ଅଛି ବିବାହ ହୁଅ, ଗୃହସ୍ଥ ହୁଅ, କିନ୍ତୁ ମନେ ରଖ ତୁମର ଲକ୍ଷ୍ୟ ହେଲା, ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଲକ୍ଷ୍ୟ ହେଲା ଭଗବାନଙ୍କର, ଭଗବାନଙ୍କୁ ଭଜନ କରିବ, ଭଗବାନଙ୍କୁ ବିବାହ ହେବାଟାକୁ ନିନ୍ଦା କରାଯାଏନି କି ବିବାହ ନ ହେବାଟାକୁ ପ୍ରଶଂସା କରାଯାଏନି। ଆମର କୌଣସି ଜିନିଷର ସବୁ ଜିନିଷ ହରିଭକ୍ତିରେ ଯେତେବେଳେ ଅନୁକୂଳ ତାକୁ ସିଆଡ଼ୁ ଟାଣିକି କୁହାଯାଏ, ଯେତେବେଳେ ହରିଭକ୍ତିର ଅନୁକୂଳ ସେ ଜିନିଷକୁ ଫେଭରେବଲ୍ ବୋଲି କୁହାଯାଏ। ଏମିତି ନାହିଁ ଯେ ଯାହାକୁ ଯେଉଁ ଯାହାର ଯେଉଁ ସ୍ଥିତି ସେ ସ୍ଥିତି ହିସାବରେ, କାରଣ ତା ଅଧିକାର ହିସାବରେ ସେ ଭଜନ କରିବ, ଯାହାର ଯେଉଁ ଅଧିକାର ନାହିଁ ତାକୁ ଜବସ୍ତୁ ତାକୁ ତା ଉପରେ ଲଦି ଦେବ ସେ ଡିଷ୍ଟର୍ବ ହବ, ସେ ଟାଣି ଘୁଷାରି କିଛି ଦିନ କରୁଥିବ ସନ୍ତୋଷ ପାଇବନି, କାହିଁକି ତାର ଗୁଣଟା ଅଲଗା ନା, ତାର ଭିତରେ ଗୋଟେ ଅଲଗା ଗୁଣ ରହୁଛି ନା, ସେଥିପାଇଁ ତାକୁ ତା ସ୍ଥିତି ହିସାବ ରଖାଗଲା। ଠିକ ଅଛି, ତୁମେ ଶୁଦ୍ର ବା ତୁମର ରହୁଛି ରଜଗୁଣର ପ୍ରାଧାନ୍ୟ ରହୁଛି, ତୁମେ ବିବାହ କରିବା ପାଇଁ ଚାହୁଁଛ, ତୁମର ବହୁତ ଡିଜାୟର କାମନା ବାସନା ରହୁଛି ଯେଉଁଟାକି ତୁମେ କେବେ ଆଶା କରିପାରୁନ, ମୁଁ ତାକୁ ସରପ୍ରାଇଜ କରିବି, ଠିକ ଯାଅ ବିବାହ କର, କିନ୍ତୁ ମନେ ରଖ ତୁମକୁ 50 ବର୍ଷ ପୂର୍ବରୁ ଘର ଛାଡ଼ିବାକୁ ପଡ଼ିବ, ଆର ବିବାହ ହେଲେ ଏଇ ନିୟମରେ ରହିବାକୁ ପଡ଼ିବ, ଆଉ ତୁମ ଲକ୍ଷ୍ୟ ହେଲା ସଂସିଦ୍ଧି ହରିତୋଷଣ। ତ ସେ ସେ ଜୀବନକୁ ଗଲା ମାନେ ସେ ଜୀବନ ଯେଉଁ ନିୟମ ରହିଲା ତାକୁ ପୁଣି ପାଳନ କରିବାକୁ ପଡ଼ିବ, ସେଠି ପୁଣି ଗୁରୁ ଅଧୀନ ରହିବ, ତ ତୁମେ ଯେଉଁ 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 ଲାଇଫରେ ରହିବ ସେ ହରିତୋଷଣ, ସେ ପ୍ରିଫର ସବୁ ଲାଇଫରେ ବି ଷ୍ଟ୍ରଗଲିଂ ରହିଛି ସବୁ ସବୁ ଜୀବନରେ। ଏଠି ଯେମିତି ଜଣେ ବ୍ରହ୍ମଚାରୀ ସେ ବିବାହ ହେଇନି, ତେଣୁ ସେ ମାନସିକ ସ୍ତରରେ କେବଳ ସଂଗ୍ରାମ କରୁଛି, ତାର ଯଦି କାମନା ବାସନା କିଛି ଅଛି ସେଟା କ'ଣ ସୂକ୍ଷ୍ମ, ସେ ସୂକ୍ଷ୍ମ ଭାବରେ ସେ କରୁଛି, କିନ୍ତୁ ଯେତେବେଳେ ଜଣେ ବିବାହ ହେଇଯାଉଛି ତାର ସ୍ଥୂଳ ଚାଲିଗଲା, ସେ ଗୋଟେ ନାରୀର ସ୍ୱଭାବକୁ ଜାଣିଦେଲା, ସେ ନାରୀ ସହିତ ଯେତେବେଳେ ରହିଲା ତାର ସ୍ୱଭାବକୁ ଜାଣିଲା, ତାର ଗୋଟେ ଇମ୍ପ୍ରେସନ, ତାର ପୁରା ଫୁଲ୍ ଇମ୍ପ୍ରେସନ ଗୋଟେ ନାରୀ ବିଷୟରେ ଅଛି। ତେଣୁ ବ୍ରହ୍ମଚାରୀ ଯେମିତି ତାର ଗୋଟେ ମାନସିକ ସୂକ୍ଷ୍ମ ଭାବନାଟାକୁ ଭୁଲିବାକୁ ପଡ଼ିବ, ଗୃହସ୍ଥର ସ୍ଥୂଳ ଆଉ ସୂକ୍ଷ୍ମ ଦୁଇଟାକୁ ବି ଭୁଲିବାକୁ ପଡ଼ିବ, କାହିଁକି ଆମକୁ ହରିଭକ୍ତ ହେବାକୁ ପଡ଼ିବ, ହରିଭାବନ ହେବାକୁ ପଡ଼ିବ, ଯେ ବୃଦ୍ଧ ସେତ କିଛି ମତଲବ ନାହିଁ, ସେ ମନର ଭାବନା ଗୁଡ଼ା ସବୁ ରହିଯାଏ ନା, ଏ ସବୁ ଇନ୍ଦ୍ରିୟର କାମ ନା, ବିବାହ ବା ବିବାହ ନ ହେବ ସେତ କିଛି ମତଲବ ନାହିଁ, ଏଇଟା ଗୋଟେ ମାନସିକ ବିକାର, ସେଥିରୁ କ'ଣ ଅଛି। ସେ ଆମର ଜଣେ ବୃଦ୍ଧ ଥିଲେ ବୃଦ୍ଧ ସାଧୁ, ସେ ସବୁବେଳେ ଶିକ୍ଷା କୁହନ୍ତି, ବାପା ତୁମେ ବିବାହ ହେଇନ ଭଲ କରୁଛନ୍ତି, ଆମର ସବୁ କଥା ମନେ ପଡ଼ୁଛି, ସେ ଭାରି ଖୋଲା ଲୋକ ସରଳ ଲୋକ, ସେ ସବୁ କହିଦେବେ, ଆମର ସବୁ ବିବାହର କଥା ସବୁ ମନେ ପଡ଼ୁଛି ବୁଢ଼ା ବୟସରେ, ସେ କୁହନ୍ତି କୁହନି କୁହନି ଭାଇ ସଂସାର କଥା, ଆମର ସବୁ ପିଲା ଛୁଆ କଥା ସବୁ ଜିନିଷ ମନେ ପଡ଼ୁଛି, କାହିଁକି ସେ ସିନା ସ୍ଥୂଳଟାକୁ ଛାଡ଼ିଦେଲେ ସୁଖଟା ରହିବ, ସବୁ ଜୀବନ ଆମର ଲକ୍ଷ୍ୟଟା ରହୁଛି କ'ଣ, ଲକ୍ଷ୍ୟଟା ରହୁଛି ସଂସିଦ୍ଧି ହରିତୋଷଣ। ତେଣୁ ଗୁରୁଙ୍କ ନିର୍ଦ୍ଦେଶରେ ଭଗବାନଙ୍କର ସେ ଭଜନ କର, ନିର୍ମଳ ଭଜନ କର, ଭଗବାନଙ୍କୁ ବହୁତ ଭାବରେ ପ୍ରାର୍ଥନା କରି ଡାକ, ଭଗବାନଙ୍କର ସେବା କର, ଲକ୍ଷ୍ୟଟା ଆଗେ ଗୋଟେ ଲକ୍ଷ୍ୟକୁ ପଳେଇ ଆସ, ମୁଁ ହେଉଛି କୃଷ୍ଣଙ୍କର ଦାସ, କୃଷ୍ଣ ସହିତ ସମ୍ବନ୍ଧ ରଖିବି ଗୁରୁକୃଷ୍ଣଙ୍କ ସହିତ, ଆଉ ମୋ ଜୀବନ ଯେତିକି ଶକ୍ତି ସମୟ ଅଛି ପ୍ରଚେଷ୍ଟା ମୁଁ କୃଷ୍ଣ ପାଇଁ ଲଗେଇଦେବି, ତାପରେ ଅପ୍ ଟୁ କୃଷ୍ଣ, ଆଉ ମୁଁ କ'ଣ କରିପାରିବି, ନହେଲେ ତ ସବୁ ଜୀବନରେ ଯେଉଁ ଜୀବନକୁ ତୁମେ ଯେଉଁ ଅବସ୍ଥାକୁ ଯାଅ ସବୁ ଜୀବନରେ କିଛି କିଛି ରହିଛି ସୂକ୍ଷ୍ମ, କେତେବେଳେ ସୂକ୍ଷ୍ମ ସୂକ୍ଷ୍ମର ପ୍ରଭାବ ରହିଛି, କେତେବେଳେ ସ୍ଥୂଳର ପ୍ରଭାବ ରହିଛି, ଜଣେ ଜଣେ ଯେତେବେଳେ ଉପରୁ ଆହୁରି ଉପରୁ ଲେବୁ ପଳେଇଯିବ, ଜଣେ ବିଭାଜନ ହେବନି, ସେ ସନ୍ନ୍ୟାସୀ ହେଇଗଲା କି କ'ଣ ହେଇଗଲା, ପୁଣି ତା ପାଇଁ ଗୋଟେ କାଳ ରହିଲା, ସେ ସଂସାରର ତାକୁ ପ୍ରେମ ପାଇବାର ଅଛି ନା, ତା ପାଇଁ ବଡ଼ ଭକ୍ସୁଦ ଭକ୍ତି ପାଇଁ ତା ପାଇଁ କ'ଣ ସବୁ ଲାଭ ପୂଜା ପ୍ରତିଷ୍ଠା, ସେ ତା ଦୂର ମୁକ୍ତ ହେବାକୁ ପଡ଼େ, ସେ ପୁଣି ସୂକ୍ଷ୍ମ ସ୍ତର ରହିଲା, ସବୁ ସବୁ ଜୀବନର ଯିଏ ଯେଉଁ ସ୍ତର ରହିଛି ସେ ସ୍ତର ପାଇଁ କିଛି ଚ୍ୟାଲେଞ୍ଜ ରହିଛି ସବୁ ସ୍ତରରେ। ତେଣୁ ବର୍ଣ୍ଣାଶ୍ରମ ସିଷ୍ଟମ ଯେଉଁ ରଖାଯାଇଛନ୍ତି ଆମକୁ ଶିଖାଇ, ଦୈବ ଆଚାର୍ଯ୍ୟମାନେ ଯେଉଁ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ ଆମକୁ କରିଛନ୍ତି ଆମ ପାଇଁ, ଏଠି ତାର ଲକ୍ଷ୍ୟ ରହିଲା ସଂସିଦ୍ଧି ହରିତୋଷଣ, ହରିଙ୍କର କେବଳ ଆମେ ଯେ ଆମ ସମସ୍ୟା ପଛରେ ଗୁଡ଼େଇକି ଆମ ସମସ୍ୟାଟାକୁ ସମାଧାନ କରିବା, ତା ପାଇଁ ଆମେ ହରିଭକ୍ତି କରୁଛେ, ଏଇଟା ଏଇଟା କର୍ମକାଣ୍ଡ ହେଇଗଲା, କର୍ମକାଣ୍ଡ, ମୋ ସମସ୍ୟା କିଛି ରହିଛି ମୁଁ ଠାକୁରଙ୍କୁ ଡାକିଲେ ମୋ ସମସ୍ୟା ପୂର୍ଣ୍ଣ ହେଇଛି, ମୋର ଏଇଟା ଅସୁବିଧା, ମୋର ପୁଅ ବାହାର ହେଇପାରୁନି, ମୋର ଝିଅ ବାହାର ହେଇପାରୁନି, ମୋର ଏଇଟା ହେଇପାରୁନି, ଆମେ ତ ଏଇ ଜୀବନ ଏଇ ଜନ୍ମଟା ଧର୍ମଟା କରିକି ଆମେ ଏଇ ଚିନ୍ତାରେ ରହିଲୁ, ତାହେଲେ ଆମର କ'ଣ ହେଲା, ଆମେ ସେ ଏଇଟା କର୍ମକାଣ୍ଡ, କର୍ମକାଣ୍ଡରେ ଯେମିତି ଲୋକମାନେ ଉପାସନା କରୁନ୍ତି ତାଙ୍କ ନିଜର କାର୍ଯ୍ୟର ସିଦ୍ଧି ପାଇଁ, ଆଉ ହରିପ୍ରତି କେତେବେଳେ ହବ, କାରଣ ସଂସିଦ୍ଧି ହରିତୋଷଣ, ହରିଙ୍କର ତୋଷଣ ନ ହେଇପାରିଲେ ଆମର ଗୁଣର ଶୋଧନ ହେଇପାରିବନି କି ହୃଦୟରେ ହରିଭକ୍ତି ଆସିବନି, ହରିଭକ୍ତ ନ ଆସିଲା କର୍ମଫଳ କେଉଁଠୁ କୁଆଡ଼େ କୁଆଡ଼େ ଯିବ ନା କ'ଣ ଯିବ, ପୁଣି ଗୋଟେ କିଛି କାମନା ବାସନା ରହିଲା ପୁଣି ଗୋଟେ ସ୍ୱର ମିଳିବ, ସେଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମଟାକୁ ସେଥିପାଇଁ ପୁରା ଶୃଙ୍ଖଳିତ ଭାବରେ ଆଚାର୍ଯ୍ୟମାନେ ସବୁ ସ୍ଥାପନ କରିଦେଇକି ଗଲେ। ଏଠି ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମରେ କୃଷ୍ଣ ଭଗବାନ କୃଷ୍ଣ ଯେଉଁ କହୁଛନ୍ତି ବାବା କର୍ମ ହେଉଛି କ'ଣ ଗୁରୁ, ତ ବ୍ରାହ୍ମଣର ଯେଉଁ କର୍ମ ରହିଲା ସନ୍ଧ୍ୟା ବନ୍ଦନା ଉପାସନା ଏଟା ତା ପାଇଁ ଗୁରୁ ତା ପାଇଁ ଈଶ୍ୱର, ଆଉ ବର୍ଣ୍ଣାଶ୍ରମ ସିଷ୍ଟମ କ'ଣ କରେ ଗୋଟେ ଲୋକକୁ ତାର ସ୍ପିରିଟଟାକୁ ମେଣ୍ଟେନ୍ କରିବାକୁ ଦିଏ ଆଉ ତାର କର୍ତ୍ତବ୍ୟ ପ୍ରତି ସେ ନିଷ୍ଠ ହୁଏ। ଆଜିକାଲି ଯେହେତୁ ଏଇ ବର୍ଣ୍ଣାଶ୍ରମ ସ୍ପିରିଟଟା ନାହିଁ, କର୍ତ୍ତବ୍ୟ ନିଷ୍ଠ ପୁରୁଷ ଗୁଡ଼ାକି ପାଇବେନି, ବେଶୀ ଚିଟର ଗୁଡ଼ା ଠକ ଏକଗୁଡ଼ା ସବୁ ଲୋକ ଜାଣନ୍ତି କ'ଣ ଗୋଟେ ମୁଁ ଠକି ଦେଇକି ମୁଁ ପଳେଇ ଆସି ତାଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠତା ନାହିଁ। ସେଥିପାଇଁ ଦେଖନ୍ତୁ ମାନେ ବର୍ତ୍ତମାନ ଗୋଟେ ଚାଷ କରିବା ପାଇଁ ଲୋକ କିଏ ଚାହୁଁନାହାନ୍ତି କୌଣସି କାମରେ ଲୋକ ସମସ୍ତେ ସବୁ ଲୋକ କ'ଣ ଚାହୁଁଛନ୍ତି ଆମେ ଇଜିଏଷ୍ଟ ଟୁ ଏକଗୁଡ଼ାକ ବାହାର କରାଗଲା ନା ମେସିନ୍ ଗୁଡ଼ା ଖାଲି ସୁଇଚ୍ ମାର ତୁମେ କାମ କର ତାହେଲେ ସେଟା ବି ଇଜିଏଷ୍ଟ ନାହିଁ ତୁମେ ଯାହା କୁହନ୍ତୁ ମୁଣ୍ଡ ବୁଝ କାନ୍ଧକୁ ନେଲା ଭଳିଆ ତୁମେ 8-10 ଘଣ୍ଟା ଏଠି ଜଗିଜଗି ବସିଛ ସେଠି ମେସିନ୍ଟା ସୁଇଚ୍ ମାରିବା ପାଇଁ ଯେଉଁଠି ସନ୍ଲାଇଟ୍ ନାହିଁ ତୁମ ବଡି କିଛି କାମ କରୁନି ମେଣ୍ଟାଲ ଖାଲି କାମ କରୁଛି ତାହେଲେ ତୁମେ କ'ଣ କରୁଛ ଏଠି ତୁମେ ଶରୀର ଶ୍ରମ କରୁଥିଲ ତୁମ ଶରୀରଟା ଭଲ ରହୁଥିଲା ବର୍ତ୍ତମାନ ମାନସିକ ଶ୍ରମ କରୁଛ ମାନସିକ ଶ୍ରମ କଲେ କ'ଣ ହବ ତୁମ ଶରୀରଟା ରୋଗ ହେଇଗଲା। ମଣିଷ କୌଣସି ହିସାବରେ ଚାଲାକ ନୁହେଁ ସେ ଭାବିଲେ କ'ଣ ମୁଁ ବହୁତ ପଇସା କମେଇଦେଲି ଛାଇରେ ରହିଲି ଛାଇରେ ରହିକି 2 ପଇସା କମେଇବ ନା ଆଉ ଗାଁ ଖରା କିଏ ଘଟିବ ଛାଇରେ ରହିକି କମେଇବ ଛାଇରେ ରହିକି ପଇସାଟା କମେଇବ ଦବ ଡକ୍ଟରକୁ ରୋଗ କିଣିବ କୌଣସି ହିସାବରେ ତ ଖସିକି ଯାଇପାରିବେନି। ଏଇ ଯେ କର୍ମଟା ଯେହେତୁ ବର୍ତ୍ତମାନ ବର୍ଣ୍ଣାଶ୍ରମ ସ୍ପିରିଟ୍ଟା ନାହିଁ ଗୋଟେ କର୍ମ ନାହିଁ ଗୋଟେ ଶୂଦ୍ର ବୃତ୍ତି ଆମେ ସବୁ ଦେଖିଛୁ ଆମ ଘରେ ଯେଉଁମାନେ ସବୁ ଲୋକ ଥିଲେ ସେ କେବେ ବି ନ ପଚାରି ଯିବେନି ସେମିତି କହି କେବେ କହିବେନି ଏ ସନ୍ଧ୍ୟା 5 ବାଜିଗଲା ମୋର କାମ ସରିଗଲା ମୁଁ ଯାଉଛି ଡାକିବେ ବଡ଼ କାମ ଆଉ କିଛି କାମ ଅଛି କି ମୁଁ ଟିକେ ଯିବି ଘରକୁ ଯିବି ଏ ର ତୁ ପିଠା ଖଣ୍ଡେ ଖାଇକି ଯିବ ସନ୍ଧ୍ୟାବେଳେ ସବୁ ରାତିରେ 5 ଚାଉଳ ପିଠା ହବ ତାପରେ ରାତିକି ପୁଣି ଖାଇବେ ଅର୍ଣ୍ଣ 10 ନା ତ କ'ଣ ପିଠା ଖାଇଯିବୁ ଗୋଡ଼ା ଧୁଆ ଆ ଯା ସେ ଯିବା ବେଳେ ପଚାରିଯିବ ବର୍ତ୍ତମାନ ତୁମର କିଏ ପଚାରୁଛି କେଉଁ ଲେବର ଆସି ମିସ୍ତ୍ରୀ ପଚାରିବ ଆଜ୍ଞା ମୁଁ ବାହାରିବି ଯିବି ସେ 3 ଆହୁରି ଅଧଘଣ୍ଟା ଆଗରୁ ହାତ ଗୋଡ଼ ଧୋଇକି ତାର ଟିକେ ରେଡ଼ି ହେଇ ରହିବନି ଏଇଟା ଗୋଟେ ମାଲ ଏଇଟା କହ ପଠେଇ ଦେବ ମୋତେ ସୁଦୃଢ଼ ତାର ବି ସ୍ପିରିଟ୍ ନାହିଁ କାହାର କାହା କୌଣସି ନା ବ୍ରାହ୍ମଣର ଅଛି ନା କ୍ଷତ୍ରିୟର ଅଛି ନା ବୈଶ୍ୟର ଅଛି ନା ଶୂଦ୍ର ଅଛି କିଛି ନାହିଁ କାହିଁକିନା ବର୍ଣ୍ଣାଶ୍ରମ ଜିନିଷଟା ଆଉ ନାହିଁ କର୍ତ୍ତବ୍ୟ ପ୍ରତି କେହି ନିଷ୍ଠବାନ ରହିଲେନି ସେଥିପାଇଁ ଏଇ ବର୍ତ୍ତମାନ ଜଗତର ବହୁତ ବଡ଼ ସମସ୍ୟା ଏସବୁ କର୍ମ ଭୀରୁ ଆସିବେ କର୍ମ ଭୀରୁ ହେଇଯିବେ ସେ ଶୂଦ୍ର ସେଥିପାଇଁ କଳି ଯୁଗରେ ପ୍ରାୟ ଶୂଦ୍ର ଗୁରୁଦେବ କୁହନ୍ତି ଶୂଦ୍ର ତ ନାହିଁ ଏସବୁ ପଞ୍ଚମ ବର୍ଣ୍ଣ ଶୂଦ୍ରରେ କ'ଣ ଶୂଦ୍ର ସଚ୍ଚୋଟତା ଅଛି ସେ ବ୍ରାହ୍ମଣ 3 ସେବା କରିବ ପରିଚର୍ଯ୍ୟାତ୍ମକ କର୍ମ ଶୂଦ୍ର ସବୁ ସ୍ୱାବଚମ ବର୍ତ୍ତମାନ ଏଇଟା ଠକେଇଦେବ ଚିଟର ଗୁଡ଼ାକ ମିଛ କଥା କହୁଛନ୍ତି ଶୂଦ୍ର କେ ମିଛ କଥା କହିବେନି ଦେଖୁନା ଶୂଦ୍ର ସ୍ଥିତି ଦେଖ ସଞ୍ଜୟ ଭାଗବତର ଦେଖ ସଞ୍ଜୟଙ୍କର ସ୍ଥିତି କେମିତି ସେ କେମିତି ସଚ୍ଚୋଟ ଥିଲେ ଧୃତରାଷ୍ଟ୍ରଙ୍କ କେମିତି ସେବା କରୁଥିଲେ ସେ କେମିତି କାନ୍ଦୁଥିଲେ ସେ ଧୃତରାଷ୍ଟ୍ରଙ୍କ ଭଳିଆ ଲୋକ ପାଇଁ ସେ କାନ୍ଦୁଛନ୍ତି ମୋର ଏଇଟା ବୃତ୍ତି ମୋ ମାଲିକ ତାର ଖରାପ ହଉ ଭଲ ହଉ ମୋର ବୃତ୍ତି ହେଲା ମୁଁ ସେବା କରିବା ସେ ଆଜି କାନ୍ଦୁଥିଲେ ମହାରାଜ ଯୁଧିଷ୍ଠିରଙ୍କ ଆଗରେ ସଞ୍ଜୟ କେତେ ସଚ୍ଚା ବୃତ୍ତି ସବୁ ଥିଲା ଏଇ ତ ପ୍ରଥମ ଠକାମି ବାପା ମା ସବୁ ପ୍ରଥମ ଠକାମି ଶିଖେଇଲେ ଆଉ ବୈଷ୍ଣବ କ'ଣ ଆମେ ଗୋଟେ ବୈଷ୍ଣବ ହେଇଯିବା ପୂର୍ବର ସଂସ୍କାରଟା ତା ଯାହା ବଳବାନ ଭଗବାନଙ୍କୁ ଜଣା ପୂର୍ବର କ'ଣ ସ୍ୱୀକୃତି ଅଛି ଏଇ ଜନ୍ମରେ କେଉଁ ବାପା ମା ସଂସ୍କାର ଦେଇ ଛାଡ଼ିଛନ୍ତି କି ସବୁ ତ ଏଇ ଯୋଉ ଠକାମି ସବୁ ଶିଖେଇଛନ୍ତି ଏ ଯାହା ହବ ତା ବାଟର ଫୁଲ ଚାରି ଯାଇ ଯାଏ ତା ଫୁଲ ବାଟରୁ ଫୁଲ ନିଆ ଏ ଯୋଉ କ'ଣ ଯୋଉ ବର୍ଷା ଦିନିଆ ପଡ଼ିବ ସବୁ କ'ଣ ଗଛରୁ ହଁ ଆମ ଏଇ ତାଳ ପଡ଼େ ବାଟରେ ସବୁ ତାଳ ପଡ଼ିବ ଖରାଦିନେ ଆସି ଯୋଉ ପାଚିକି ପଡ଼ିବ କହିଥାଅ ସେ ତା ବାଟରେ ପଡ଼ିଲେ ମା କହିଥାଏ ତା ବାଟରେ କହିଥ ବୋଇଲେ ଯାହା ଜାଣି ଆସିବୁ କିରେ ତୁ ମାଆଟା ତୁ କ'ଣ ଶିଖଉଛୁ ଜିନିଷଟାକୁ ମା ଶିଖେଇଲା ବର୍ତ୍ତମାନ ତାକୁ କୋଉ କେଉଁ ସ୍ପିରିଟ୍ ଶିଖଉ ଦେଖ ଯେହେତୁ ତୁ ଏଠି ଧରିନୁ ତା ବାଟରେ ଫୁଲ ଯା ତା ବାଟରୁ ନେଇ ଆସୁଛା ସେ ଉଠିନି ଯା ତା ବାଟରୁ ନେଇ ଆସିବୁ ପ୍ରଥମରୁ ଗୋଟେ ଗୋଟେ ଛୁଆଙ୍କୁ ଶିଖାଗଲା ସବୁଥିରେ କର୍ତ୍ତବ୍ୟ ନିଷ୍ଠା କାହାକୁ ଶିଖାଗଲାନି ସେ ମୁଣ୍ଡ ଗୁଡ଼ା ଆସିକି ତାକୁ ସିଏ ମଠକୁ ଆସିଲେ ସେ କେନ୍ଟା କ'ଣ କରିବ ସେ ତ ପ୍ରଥମ ଠିକିକି ଶିଖିକି ଆସି ଠକେଇବାଟା କେମିତିଆ ସଚ୍ଚୋଟ ଏଇଟା ମାନେ କାହାକୁ କ୍ରିଟିସାଇଜ୍ କଥା କହିବନି ଏଇଟା ହେଉଛି ଗୋଟେ ବର୍ ନେଚର ସଂସ୍କାର ସେଥିପାଇଁ ଗୋଟେ ରଖାଯାଏ ନା ଆଉ ଗୁରୁକୁଳରେ କାହିଁ ଛଡ଼ାଯାଉଥିଲା ବାପା ମା ସଂସ୍କାର ଦେଇପାରିବେ ନାହିଁ ବାପା ମାଙ୍କର ସବୁବେଳେ ଗୋଟେ କ'ଣ ରହିବ ପାର୍ସିଆଲିଟି ରହିବ ତା ଛୁଆ ମୋ ଛୁଆ ଯେତେ ଖରାପ ହେଲେ ମୋ ଛୁଆଟା ନା ଆଉ ସେ ଗୁରୁକୁଳକୁ ଛଡ଼ା ହେଉଥିଲା ଗୁରୁକୁଳରେ କ'ଣ ହେଉଥିଲେ ଗୁରୁ ନିରପେକ୍ଷ ଭାବରେ ତାଙ୍କୁ ଶାସନ କରୁଥିଲେ ତାଙ୍କ କର୍ତ୍ତବ୍ୟ ନିଷ୍ଠ କରୁଥିଲେ ଧର୍ମନିଷ୍ଠ କରୁଥିଲେ ସେଥିପାଇଁ ସେମାନଙ୍କ ସ୍ପିରିଟ୍ଟା ରହୁଥିଲା ସେମାନେ ଯେଉଁଠି ଯାଉଥିଲେ ସେ କର୍ମ କର୍ତ୍ତବ୍ୟନିଷ୍ଠ କର୍ମ ଗୁଡ଼ାକ ସବୁ କରୁଥିଲେ ଆଉ ବର୍ତ୍ତମାନ ସବୁ କେଉଁ ନା ସ୍କୁଲ ଗୁଡ଼ାକର ଅଛି ନା ଘରେ ଅଛି ନା କେଉଁ ଇନଷ୍ଟିଟ୍ୟୁସନ୍ ଅଛି କିଛି ନାହିଁ ଆଉ ସିଏ ବୁଢ଼ା ହେଇକି ସିଏ ଆସିବ 20-22 ବର୍ଷର ଟୋକାଟା ସିଏ ଆସିବ ତାକୁ ତୁମେ ତାକୁ ଶିଖେଇବ ଶିଖିଲେ ସେ କ'ଣଟା ମୁଣ୍ଡରେ ତା ଠକାଟା ବୁଦ୍ଧି ସେ ଜାଣିଛି କେଉଁଟାରେ କେମିତି ଠକିବାକୁ ପଡ଼େ ତାର କେମିତି ସେ ସ୍ପିରିଟ୍ କେମିତି ଆସିବ କେମିତି ସେଥିପାଇଁ ବର୍ତ୍ତମାନ ଭକ୍ତି କରିବା ଏଇଟା ସମସ୍ତଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ। ପୂର୍ବର ତ ସୁକୃତି ଯାହା ବଳବାନ ନାହିଁ, ପୁଣି ଏ ଜନ୍ମର ସଂସ୍କାରଟା ବି ନାହିଁ, ତା ସାଙ୍ଗରେ ଯେତିକି ଦିନ ସେ ବହୁତ ଦୁନିଆ ରହିଲା ତା ଭିତରେ ହଜାର କଥା ତା ମୁଣ୍ଡ ଭିତରେ ରହିଲା, କୁସଂସ୍କାର ସବୁ ରହିଲା, ତାକୁ ନେଇ ସେ ଷ୍ଟ୍ରଗଲିଂ କରିବ। ଆଉ କେବଳ ଗୋଟେ ଆଶ୍ରୟ ମହାପ୍ରଭୁ ଆଉ ମହାନ୍ତ ଗୁରୁମାନଙ୍କର ଆଚାର୍ଯ୍ୟମାନଙ୍କର ପାଖରେ ସେ ଶରଣାଗତ ହେଇଗଲା ତ ବଞ୍ଚିଯିବ। ଏତେ ତୁମେ ସହଜ ବୋଲି ଯେତେ ସହଜ ବୋଲି ଭାବି ଦଉଛ ସେତେ ସହଜ ନୁହେଁ, ସେତେ ସହଜ ନୁହେଁ, କାରଣ ଏଇଟା ଗୋଟେ ଟପମୋଷ୍ଟ ଜିନିଷ ପାଇବାର ଅଛି, ପ୍ରେମ ପାଇବାର, ଯୋଉଟା ଦେବତାମାନଙ୍କ ପାଇଁ ଦୁର୍ଲଭ। ଆଉ ଦେବତାଙ୍କ ଗୋଟେ ବର ଆଣିବା ପାଇଁ ହେଲେ ଗୋଟେ ଗୋଟେ ବ୍ୟକ୍ତିକୁ ବେକ କାଟିବାକୁ ପଡୁଥିଲା, କଣ ବୁଝିପାରୁଛୁ କି ନାହିଁ? ରାବଣ ଶିବଙ୍କୁ ପ୍ରସନ୍ନ କରିବା ପାଇଁ, ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ, ହିରଣ୍ୟକଶିପୁ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ କଣ କରୁଥିଲେ? ବେକ କାଟୁଥିଲେ ଗୋଟେ ଦେବତାକୁ ପ୍ରସନ୍ନ କରିବା ପାଇଁ, ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବେକ କାଟୁଥିଲେ ଅଗ୍ନିରେ, ବୃକାସୁର ନା କଣ ତା ନା, ଭସ୍ମାସୁର, ବୃକାସୁର, ସେ କଣ କରୁଥିଲା? ବେକ କାଟିକି ଶିବୁ ଗୋଟେ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କିଏ ବେକ କାଟୁଥିଲା ତ କିଏ ମୁଣ୍ଡ କାଟୁଥିଲା କିଏ ନିଆଁ ଉଡାଉଥିଲା, ସେ ଦେବତାଙ୍କ ପ୍ରେମ ଦରକାର। ଯାହାଙ୍କୁ ଖୁସି କରିବାକୁ ହେଲେ ତୁମକୁ ବେକ କାଟିବାକୁ ପଡ଼େ, ତାଙ୍କର ପ୍ରେମ ଦରକାର। ଆମେ ଫଟକିଣ୍ଡେଇ ବୁଡ଼ାଇବୁ ଆମ ପ୍ରେମ ପାଇଯିବି, ସେଟା ହବ କି? କିନ୍ତୁ ସେଇଟାକୁ ସହଜ କରିଦେଇଛନ୍ତି ମହାପ୍ରଭୁ। ଆମେ ସେ ଦୃଷ୍ଟିରେ ଦେଖିବା, ସେ ଦୃଷ୍ଟିରୁ ବହୁତ ସହଜିଆ, ବେକ କାଟିଲେ ଦେବତାଙ୍କୁ ତାଙ୍କୁ ତାଙ୍କ ପ୍ରସନ୍ନକୁ ସେ ଆସିକି ଦେଖା ଦଉଥିଲେ, ଏଠି ବେକ କାଟିବାକୁ ପଡ଼ିବନି କିଛି। ମହାପ୍ରଭୁଙ୍କୁ ମହାପ୍ରଭୁ ଯୋଉ ଶିଖେଇଛନ୍ତି ଏଠି ବେକ କିଛି କାଟିବା ଏତେ ବାଟ କିଛି କରିବା ଦରକାର ନାହିଁ, ଖାଲି ଜଣେ ଦିନହୀନ ବୋଲି ବିଚାର କରିଦେଲେ ସେ ପାଇଯିବ। ସେ ବେକ ତ କଳିଯୁଗରେ କାଟି ପାରିବେନି, କିଏ ଏତେ ତ୍ୟାଗୀ? ଜଣେ ନିଜକୁ ନିଚ ବୋଲି ଖାଲି ବିଚାର କରିଦେଲେ ସେ ଭଗବାନଙ୍କୁ ପାଇଯିବ, ପ୍ରେମ ପାଇଯିବ, ଭକ୍ତି ପାଇଯିବ, ସେତିକି କରିପାରିବେନି। ଏତେ ସଂସ୍କାରର କଣ କୁହାଯିବ, ଅବହେଳା ଆମର କରିଦେଇଛନ୍ତି ପିତାମାତା, ଆଉ ଆମର ସ୍ୱୀକୃତି ବି ସେଇ ହିସାବରେ କଳିଯୁଗ ଜନ୍ମ ଯେତେ କମ୍, କେହି ଜଣେ ନିଚ ବୋଲି ବିଚାର କରିପାରିବେନି। ସେତିକି କେବଳ ଗୋଟେ କ୍ରାଇଟେରିଆ ରହିଲା, ସେତିକି କେବଳ ଗୋଟେ ରହିଲା କଣ, ମାନେ ଯାହା କୁହନ୍ତି ନିୟମଟା ରହିଲା, ଯେଉଁଟା ଦିନ ହେଇକି ତୃଣାନ୍ତ ବିଶ୍ୱ ନିଜନ ସେଇଟା ହେଇକି ନାମ କରିବ, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ। ବେକ କାଟିବାଠୁ ଇଏ ବଡ଼, ଶହେ ବାର ବେକ କାଟିକି ଯେ ଯାହା ପାଇନାହାନ୍ତି ତୁମେ, ଯେଉଁ ଦେବତା ଖାଲି ଦେଖିବା ପାଇଁ, ସେ ଦେବତା ଆସିକି ସେ ଦେବତା ପୁଣି ତାଙ୍କ ମୁଣ୍ଡ ପିଟୁଛନ୍ତି ପ୍ରେମ ପାଇବା ପାଇଁ। ଖାଲି ଜଣେ ନିଜକୁ ଛୋଟ ବୋଲି ଭାବିବା ଏତିକି ହେଇପାରିବନି, ବରଂ ଛୋଟ ବୋଲି ଭାବୁଥିଲେ ବୈଷ୍ଣ ହେଇଗଲା ପରେ ଓଲଟା ହେଇଗଲା, ପୁଣି ଓଲଟା ଇଦୁ କ'ଣ ଏମିତି କଳିର କାଣ୍ଡକାରଖାନା? ଯେତେବେଳେ ତୁମେ ଭକ୍ତ ନଥିଲେ ତୁମେ ବରଂ ଭକ୍ତକୁ ଦେଖିଲେ ଖୁସି ଲାଗୁଥିଲା, ନିଜକୁ ଛୋଟ ବୋଲି ମନେ କରୁଥିଲ, ପାପ କ'ଣ ଯାହା ସେମାନେ ଧର୍ମ କରୁଛନ୍ତି, ପୁରା ଓଲଟା। ଜଣେ ବୈଷ୍ଣବ ହେଇଯାଉଛି ପୁରା ତା ନେଚର ଓଲଟା ହେଇଯାଉଛି, କଳି ଏତେ ସାବଧାନ ଏମିତି ଛାଡ଼ୁନି, ସେ କାହାକୁ ଛାଡ଼ିବନି। ସଂସ୍କାରର ଯାହାର ପ୍ରବଳ ନଥିବ ଆଉ ଯିଏ ଗୁରୁଙ୍କ ପାଖ ଗୁରୁଙ୍କ ଦ୍ୱାରା ଟ୍ରେଣ୍ଡ ଅପ୍ ହେଇନଥିବ, ଶୁଦ୍ଧ ଗୁରୁଙ୍କୁ ସେ ସାକ୍ଷାତ କରିନି, ଆଉ ତାର ଶ୍ରୀବିଗ୍ରହ ସେବା ସାଧାରଣ ଭୋଜନ ଠିକ ସେ ରଖିନି, ସେ କଣ ସେ କଳିତାକୁ ପୁରା ଉଠେଇ ଫୋପାଡ଼ିଦବ, ପୁରା ପୁରା ଓଲଟା ମୁହାଁ କରିଦବ। ସେ ଧର୍ମର ମାନେ ଅଧାର୍ମିକ ଥିଲାବେଳେ ତାର ହୃଦୟରେ ଯୋଉ ଭାବନା ଧର୍ମ ପ୍ରତି ଥିଲା, ଧର୍ମ ଗ୍ରହଣ କଲା ପରେ ସେ ଚିନ୍ତା କରି ମୋର ଆଉ କିଛି ନାହିଁ, ସେଟା ହେଇଯିବ, ପୁରା ଗର୍ବ ଅହଙ୍କାର ଏସବୁ ଆସିକି ପହଞ୍ଚିବ। କଳି ପାଇଁ କଳି ତ ସବୁ ଉତ୍ପାତର କାରଣ, ଆଉ ସବୁ ଉତ୍ପାତ ସେ କରିବ। ମୁଣ୍ଡ କାଟିକି ଯେଉଁ ଦେବତାଙ୍କୁ ପ୍ରସନ୍ନ କରାଯାଉଥିଲା, ଏଠି ମୁଣ୍ଡ କାଟିବା ଦରକାର ନାହିଁ, ପ୍ରେମ ପାଇବା ଘରେ ମୁଣ୍ଡ କାଟିବା କ'ଣ, କେବଳ ନିଜକୁ ଛୋଟ ବୋଲି ମନେ କରିବାର ଅଛି, ନିଚ ସେଠି କରିବାକୁ ଦେବନି କୋଳି। ସେଠି ବର୍ଣ୍ଣାଶ୍ରମ ସିଷ୍ଟମ ଯେଉଁ ଜିନିଷ ରହିଥିଲା ଇଏ ବଡ଼ ସୁନ୍ଦର କର୍ମନିଷ୍ଠ ହବା ପାଇଁ ରହିଥିଲା, ସଂସ୍କାର ଜଣଙ୍କର ଆସିବ, ସେ ଗୁରୁଙ୍କର ଅଧୀନରେ ରହୁଥିଲା, ସେଠି କ'ଣ ପୂର୍ବରୁ ବ୍ରାହ୍ମଣ ଅଧୀନରେ ସବୁ ରହୁଥିଲେ। ହଁ ଆମର ସିଷ୍ଟମ ରହିଲା ଏ ଗୁରୁଙ୍କର ଅଧୀନରେ ରହିବା। ତେଣୁ ଭଗବାନ କୃଷ୍ଣଙ୍କର ଏ ଯେଉଁ ପ୍ରସଙ୍ଗ ଚାଲିଛି, ଭଗବାନ କୃଷ୍ଣ ନନ୍ଦମାରେ ସେ କଥା କହୁଛନ୍ତି, ବର୍ତ୍ତତେ ବ୍ରାହ୍ମଣ ବିପ୍ର ରାଜନ୍ୟ ରକ୍ଷୟା ଭୁବ ବୈଶ୍ୟସ୍ତୁ ବାର୍ତ୍ତୟା ଜୀବେତ୍ ଶୂଦ୍ରସ୍ତୁ ଦ୍ୱିଜ ସେବୟା। ବ୍ରାହ୍ମଣ ବେଦ କ୍ଷତ୍ରିୟ ପୃଥିବୀ ପାଳନ, ବୈଶ୍ୟ କୃଷି ବାଣିଜ୍ୟ ପଶୁପାଳନ ଏବଂ ଶୂଦ୍ର ଦ୍ୱିଜ ସେବା ଦ୍ୱାରା ଜୀବନଯାପନ ନିର୍ବାହ କରିବେ। ତସ୍ମାତ୍ ଏକାଂଶ ଏବ ଅଜିବ୍ୟା ସଏବ ଦେବ ଇତି ବକ୍ତୁମ୍ ଦୃଷ୍ଟାନ୍ତତ୍ୱେନ ଏଷାମ୍ ଉପାୟ ଅପି ଆହ। ଆମମାନଙ୍କର ଭଗବାନ କୃଷ୍ଣଙ୍କର କହିବାର କଥା ନନ୍ଦ ମହାରାଜଙ୍କୁ, ଦେଖ ଆମମାନଙ୍କର ଜୀବିକା ଆଉ ଜୀବନ ଜୀବିକାଟା ଯାହା ଅଛି ଯେଉଁ ଯେଉଁ କର୍ମ ଦ୍ୱାରା ଆମେ ଜୀବିକା ଉପାସନା କରୁଛେ ସେ କର୍ମଟା ହେଉଛି ଆମ ପାଇଁ ଉପାସ୍ୟ, ସିଏ ହେଉଛି ଦେବତା। ତେଣୁ କାହା ପାଇଁ କିଏ ଦେବତା ତାକୁ ଭଗବାନ କହୁଛନ୍ତି। ବର୍ତ୍ତତେ ବ୍ରାହ୍ମଣା ବିପ୍ରୋ, ବ୍ରାହ୍ମଣଙ୍କ ପାଇଁ ଦେବତା ହେଉଛନ୍ତି କିଏ? ବେଦ। ବେଦ ତାଙ୍କର କାର୍ଯ୍ୟ କ'ଣ ହେଲା? ବେଦ ଅଧ୍ୟୟନ କରିବା, ବେଦ ଚର୍ଚ୍ଚା କରିବା, ବେଦ ତାଙ୍କର ତାଙ୍କ ପାଇଁ ସେଟା ହେଲା ଗୁରୁ, ତାଙ୍କ ପାଇଁ ସେଟା ଭଗବାନ। ବେଦ ଚର୍ଚ୍ଚା କରିବେ, ବେଦ ଅଧ୍ୟୟନ କରି ଶୁଦ୍ଧା କରିବେ, ପଠନ କରିବେ, ପାଠନ କରିବେ, ଯୋଜନ କରିବେ, ଯାଜନ କରିବେ, ସେ କଥା କହିଲେ। ଆଉ କ୍ଷତ୍ରିୟ, କ୍ଷତ୍ରିୟ କ୍ଷତ୍ରିୟ ପାଇଁ ଦେବତା ହେଲେ ପୃଥିବୀ ପାଳନ। ସେ କର୍ମ କରୁଛି ମାନେ ଏ ଲୋକମାନେ ଯୋଉ କର୍ମକୁ ଭଗବାନ ବୋଲି କହୁଛନ୍ତି, ପୁରା ଏଇ ପ୍ରବଚନକୁ ପଢିଛନ୍ତି, ଭାଗବତ ଓଡ଼ିଆ ଭାଗବତ ସବୁ ପଢିଛନ୍ତି ନା। ଆଉ କ୍ଷତ୍ରିୟର କାର୍ଯ୍ୟ କ'ଣ ହେଲା? ସେ ତାର ପୃଥିବୀ ପ୍ରଜା ପାଳନ କରିବ, ଏ ସତ୍ୟ। ତା ପାଇଁ ସେଟା କର୍ମ ମତ ଦୃଷ୍ଟିରୁ ତା ପାଇଁ ସେଟା ହେଉଛି ଦେବତା। ରାମଜୀ ଯେତେବେଳେ ଶାସନ କରୁଥିଲେ ସେ କ'ଣ କରୁଥିଲେ? ସବୁ ପ୍ରଜା ପାଇଁ ସବୁ କଲେ ନା। ଆଉ ସେଥିପାଇଁ ଆଜି ପର୍ଯ୍ୟନ୍ତ ସେ ତାଙ୍କୁ କାହିଁକି ନିର୍ବାସନ କରିଛନ୍ତି? ଯଦି ଅଲଗା କୌଣସି ପଏଣ୍ଟ ତୁମେ ଧରିବ, ସବୁ ରାମଙ୍କର ଭୁଲ ବାହାରିବ। ରାମ ମର୍ଯ୍ୟାଦା ପୁରୁଷୋତ୍ତମ, ରାମ ଭଗବାନ, ରାମଙ୍କର କୌଣସି ଦୋଷ ନାହିଁ। କିନ୍ତୁ ଯଦି କେବଳ ଏ କ୍ଷତ୍ରିୟ ପ୍ରଜା ପାଳନ ଜିନିଷଟାକୁ ଛାଡ଼ିଦେବ, ତାହେଲେ ରାମଙ୍କୁ ସମସ୍ତେ ଦୋଷୀ ବୋଲି କହିବେ। କେଉଁଥିପାଇଁ? ସୀତାଙ୍କୁ ଅନ୍ତଃସତ୍ତା ଥିଲାବେଳେ, ଗର୍ଭବତୀ ଥିଲାବେଳେ ତ୍ୟାଗ କରିଦେଲେ, ପୁଣି ଅଗ୍ନି ପରୀକ୍ଷା କରିକି ନିଜେ ଆଣିଛନ୍ତି। ଏଇଟା କେମିତି ସୀତା ରାମଜୀ କଲେ ଭଗବାନ ହେଇକି? ରାମଙ୍କର ଆଉ କୌଣସି ଦୋଷ କେହି ଦେଖନ୍ତିନି, କେହି ଦେଖନ୍ତିନି। କାରଣ ବାଳିକୁ ପଛରୁ ମାରିଥିଲେ, ତାର ଉତ୍ତର ସେ ଦେଇଦେଇଛନ୍ତି ରାମାୟଣରେ। ସୀତାଙ୍କୁ ଯୋଉ ତ୍ୟାଗ କଲେ, ସେ କେବଳ ଗୋଟିଏ କଥା କହିଛନ୍ତି, ଏଇ ପ୍ରଜା ପାଳନ କଥା। ସେଥିରେ କିଏ ସାଟିସ୍ଫାଏ? କିଏ ଆଜି ପର୍ଯ୍ୟନ୍ତ କେହି ବି ସନ୍ତୋଷ ହୁଅନ୍ତିନି। ରାମଙ୍କର ସବୁ ଜିନିଷକୁ ଭଲ କୁହନ୍ତି, ଏଇଟା ଗଡ଼ୁଆ, ଏଇଟା ଗୋଟେ ନାରୀ ପୁଣି ଗର୍ଭବତୀ ଅବସ୍ଥାରେ ଅସହାୟ ଅବସ୍ଥାରେ ନାରୀକୁ ସମସ୍ତେ ସହାୟ କରିଦେବେ, ଛାଡ଼ିଦେବେ କେମିତି? କେମିତି ତ୍ୟାଗ କରିଦେବେ? ପୁଣି ତାଙ୍କର ଦୋଷ ନାହିଁ, ଆଉ ସେଟା ସେ ଜାଣିଛନ୍ତି, ରାମ ବି ଜାଣିଛନ୍ତି ଦୋଷ ନାହିଁ ବୋଲି। ଏଇଠି ସେ କଥା କହିଲେ, ତା ଏଇଟା କର୍ମ, କର୍ମଟା ଈଶ୍ୱର ଆଉ। ତାଙ୍କ ପାଇଁ ସେ କ୍ଷତ୍ରିୟ ପାଳନ, କ୍ଷତ୍ରିୟ ମାନେ ତାଙ୍କର, ତାଙ୍କ ପାଇଁ ତାଙ୍କ କର୍ମଟା ହେଉଛି ଭଗବାନ। ଆମର ଯୋଉ ସେବାଟା ଭଗବାନ କ'ଣ? ଆମର ଆମର ସେଟା ନା, ଆମର ସେବାଟା ଭଗବାନ ନା ଆଉ କ'ଣ? ଆମର କୃଷ୍ଣ ଭଗବାନ, ଆମ ସେବା କୃଷ୍ଣଙ୍କଠାରୁ ବଡ଼। କାହିଁକି? ଯେମିତି ପୁଅ ବଡ଼, ପୁଅଟାକୁ ତୁମେ ଖାଇବାକୁ ମା ଦେବ, ତାହେଲେ କେଉଁଟା ବଡ଼ ହବ? ଖାଇବାଟା, ଖାଦ୍ୟ ରୋଷେଇ କରିବା, ଖାଦ୍ୟ ପ୍ରସ୍ତୁତ କରିବାଟା ବଡ଼ ନା ପୁଅଟା ତୁମର ବଡ଼? ପୁଅଟା ତୁମର ଥିବ, ତୁମେ ଖାଇବା ରୋଷେଇ କରିବାକୁ ଦେବନି ନା? ସେ ପୁଅ ତୁମର ପୁଅ ବୋଲି କହିବେ, ମା ବୋଲି କହିବେ କି? ଭଗବାନଙ୍କର ଯିଏ ଭକ୍ତ, ସେ ଭଗବାନଙ୍କୁ ତ୍ୟାଗ କରିଦେବେ ଭଗବାନଙ୍କ ସେବା ପାଇଁ। ନିଜ ସତ ମତା କ'ଣ କଲେ? କୃଷ୍ଣଙ୍କୁ ତ୍ୟାଗ କରିଦେଲେ କ୍ଷୀର ପାଇଁ। କାରଣ ଭଗବାନଙ୍କୁ ଆମେ କେବଳ ଭଗବାନ ବୋଲି କହିଲେ ହବନି, ଭଗବାନଙ୍କୁ ସୁଖ ଦେବାକୁ ପଡ଼ିବ ନା। ସୁଖ ଜଣଙ୍କୁ ଦେବାକୁ ହେଲେ ତା ପାଇଁ ସେବା କରିବାକୁ ପଡ଼ିବ। ସେବାଟା ଆମ ପାଇଁ ଭଗବାନ ସେବା କର, ସେବା କର। କାହିଁକି ଏତେ ଆଚାର୍ଯ୍ୟ ଗୁରୁବର୍ଗ ମାନେ କାହିଁକି ଦେଇକି ଦେଇ ଗଲେ? କାରଣ ଏଥିରେ କୃଷ୍ଣ ସୁଖଟା କ'ଣ ଶିଖିବା ମଣିଷ? ଆଉ କୃଷ୍ଣ ସୁଖ ଯୋଉ ହୃଦୟ ଭିତରେ ଆମର ଗୋଟେ ଜିନିଷ ରହିଛି, କାରଣ ମୁଁ କେମିତି ସୁଖ ରହିବି, ମୁଁ କେମିତି ସୁଖ ରହିବି, ଏଇଟା ଆମର ଟ୍ରେନିଂ। ଗୋଟେ ଶରୀରର କେବଳ ଗୋଟେ ଜୀବ ଶରୀର ପାଇଲା କତୁରୁ ତାର ଗୋଟିଏ ଜିନିଷ ରହିଛି, କାମଟା ଆଉ କ'ଣ? କାମଟା କେବଳ ନୁହେଁ ଯେ ଖାଲି ସ୍ୱାମୀ ସ୍ତ୍ରୀ ବା ପୁଅ ଝିଅର ଯୋଉ ଖାଲି ଦୈହିକ ସମ୍ପର୍କଟା ଗୋଟେ କାମ ନୁହେଁ, ଖାଲି ସେଇଟା ସେ ଟର୍ମଟା କାମ। ତାହେଲେ ତୁମେ ଭାବନି ଯେ ଯେମିତି ଗରିବ ଲୋକ, ସେମାନଙ୍କ ହୃଦୟରେ ଏତେ କାମ ନାହିଁ, ତା ପେଟ ପେଟ ପୋଡ଼ିଯାଉଛି ତାଙ୍କର। ସିଏ ଏତେ କାମ ଚିନ୍ତା କରି ତାଙ୍କ ଗୋଟେ ଦୁଇଟା ପିଲା ହେଇଗଲେ ତାଙ୍କ ମୁଣ୍ଡ ଖରାପ, ସ୍ୱାମୀଙ୍କୁ ପଠେଇଦେଉଛନ୍ତି, ତୁମେ ଯାହା କୁଆଡ଼େ ଯାଇକି କାମ କରି ପଇସା ଧରିକି ଆସ, ଇଏ ତାର ଏଣେ କୁଆଡ଼େ ଜାଳ ଖଣ୍ଡେ ଗୋଟେକି କାମ କରିକି ପର ଘରେ ଖଟିକି ଚଳୁଛନ୍ତି, ସେମାନେ ଏତେ କାମ ଚିନ୍ତା କରୁନାହାନ୍ତି। କାମ ଶବ୍ଦର ଅର୍ଥଟା କେବଳ ଦେହ ସମ୍ପର୍କ ସବୁବେଳେ ଲାଗିବନି, ନିଜେ ସୁଖ, ନିଜ ସୁଖଟା କାମ ଧରାହେଇଛି ଆମ ବୈଷ୍ଣବ ପରିଭାଷାରେ। ଏଇଟା ଇଏ ବି କାମରେ ପଳେଇଗଲା ଯେ ନିଜ ସୁଖଟା ରହିଲା ଭକ୍ତିରେ, ସେ ବି କାମରେ ରହିଗଲା। କିଏ କୁତାର ଗୋଟେ ଏଠି ପଳେଇ ଆସିଥିଲି, ଆମର ଯୋଉ ସେବା କଥା ପଡ଼ିଛି, ସେବାଟା ସେବା କୃଷ୍ଣଙ୍କର ସୁଖ ପାଇଁ ଆମେ କ'ଣ କରୁଛେ? ଏ ସେବାଟା କରୁଛେ। ଏଇ ଆମ ହୃଦୟ ଭିତରେ ସୁଖ ବାସନାଟା କ'ଣ? ଆମେ ସ୍ୱର ଧରୁଛେ ମାନେ କେବଳ ଗୋଟିଏ ଜିନିଷ ଆମେ ଜାଣିଛେ, କ'ଣ? ନିଜକୁ କେମିତି ସୁଖ ରଖେ, ମୁଁ ଭଲ ରହିବି, ମୁଁ ଭଲରେ ଖାଇବି। ଆଉ ବାହା ହେଇପାରିଲା ପରେ ତାପରେ ନେକ୍ସଟ ଆସିଲା, ମୋ ସ୍ତ୍ରୀ କିନ୍ତୁ ଭଲ ରହିବ, ମୁଁ କିନ୍ତୁ ଭଲ ରହିବି, ହେ ବାପ ବି ଘଟିଯିବ ସେଠି, ବାପ ମା ଶିଶି ଏକୁଟି ସାଇଡ଼ ହେଇଗଲେ, ପୁଣି ସ୍ତ୍ରୀ ପାଖରୁ ଯିଏ ଆଇଲା ପୁଅ, ଶିକ୍ଷିତ ଭଲରେ ରହିବ, ଯିବ କେବଳ ଏତିକି, ମୁଁ କେମିତି ଏସବୁ କାମରେ ଯାଉଛି, ଆଉ ସେଇଟାକୁ ପୁରା ଗୋଟେ ବିପରୀତ ଆମ ହୃଦୟ ଯେହେତୁ ନାହିଁ, ଆଚାର୍ଯ୍ୟମାନେ ଏସବୁ ଏ ଜିନିଷକୁ ସବୁ ପ୍ରକଟ କରିଛନ୍ତି ସେବା ଭାବଟା, ତ ସେ ତ ସବୁବେଳେ ତାର ନିଜ ସୁଖ କଥା ବିଚାର କରୁଛନ୍ତି ନା, ସେ କୃଷ୍ଣ କେମିତି ପାଇବ, କୃଷ୍ଣ କେମିତି ସୁଖ ଦେବାଟା ଜାଣିବ କେମିତି, ଭଗବାନ କୃଷ୍ଣ ନିଜ ଶ୍ରୀ ବିଗ୍ରହ ରୂପରେ ଆସୁଛନ୍ତି, ତାଙ୍କର ସେବା ପ୍ରକାଶ ହେଉଛି, ଯିବ ସେଇଠି କୃଷ୍ଣଙ୍କୁ ଗୁରୁ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ କୃଷ୍ଣଙ୍କ ପାଇଁ ସେବା କଲା ପରେ କୃଷ୍ଣ ତାକୁ ଯେତେବେଳେ ଗ୍ରହଣ କରୁଛନ୍ତି, ସେତେବେଳେ ତାର ହୃଦୟ ଭିତରେ ଗୋଟେ ସଂସ୍କାର ସୃଷ୍ଟି ଆସୁଛି, ସେ ଚିନ୍ତା କରୁଛି ମୁଁ କେମିତି ସୁଖ ଦେବି। ସେଥିପାଇଁ ଅର୍ଚ୍ଚନ ମାର୍ଗରେ ଯେଉଁ ରହିଲା, ଜଣଙ୍କର ପ୍ରେମ ଆସିବା ପୂର୍ବରୁ ତାର ପ୍ରେମ ଆସିଗଲେ ତାର ମାନସିକ ସ୍ଥିତିରେ ସବୁବେଳେ ସେ ମାନସିକ ସେବା ସବୁ ସବୁବେଳେ ତାର ସବୁବେଳେ ସେବା ବୃତ୍ତି ରହିଲା। ପ୍ରେମ ଆସିବା ପୂର୍ବରୁ ଅର୍ଚ୍ଚନରେ ଦୁଇଟା ହେଉଛି ପ୍ରାଧାନ୍ୟ, ବିଦେଶ ସେବାରେ ଦୁଇଟା ହେଉଛି ମୁଖ୍ୟ, ଗୋଟେ ହେଲା ଭଗବାନଙ୍କୁ ଭଲ ଭାବେ ରୋଷେଇ କରିକି ଭୋଗ ଅର୍ପଣ କରିବା, ଏବଂ ଦ୍ୱିତୀୟ ହେଲା ଭଗବାନଙ୍କୁ ଭଲ ଭାବରେ ଶୃଙ୍ଗାର କରିବା। ସେ ପୂର୍ବ ସେଥିପାଇଁ ସବୁବେଳେ ୟା ଉପରେ ଷ୍ଟ୍ରେସ୍ ଦିଅନ୍ତି। ଆମର ଯୋଉ ପ୍ରଥମେ ଯୋଉ ସାଧକ ତା ହୃଦୟ ଭିତରେ ସୁଖଟା କଣ, କୃଷ୍ଣ ସୁଖ କଣ ନାହିଁ, ତା ଖାଲି ନିଜ 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 ମୋ ପରିବାର ମୋ ଛୁଆ ପିଲା ଏଇ ଚିନ୍ତା ଅଛି ନା, ତାକୁ ଦିଟା ଜିନିଷ ଶିଖା ହେଲା, ଭଗବାନଙ୍କୁ ଭଲ ଭାବରେ ତୁମେ ସଜାଅ, ତାକୁ ଦର୍ଶନ କର, ଭଗବାନ ପାଇଁ ସବୁ ଭଲ ଜିନିଷ, ଆଉ ଭଗବାନଙ୍କୁ ରୋଷେଇ କରି ଭଲ ଭୋଗ ଅର୍ପଣ କର। ଏହାଦ୍ୱାରା ତୁମେ ଶିଖିବ କୃଷ୍ଣଙ୍କୁ କେମିତି ଭଲ, ଯେ ତୁମେ ଯେତେବେଳେ ପ୍ରଭୁଙ୍କ ପାଇଁ ଏତେ ଜିନିଷ କରିବ, ଭଗବାନ ନିଶ୍ଚୟ ଖୁସି ହେବ, ମାନେ ଏ ଜୀବଟା ମୋ ପାଇଁ ଏତିକି କରୁଛି, ତାଙ୍କ କୃପାରେ ତୁମ ହୃଦୟ ଭିତରେ ଏଇ ସୁଖ ବାସନାଟା ଆସିବ। ଆଉ ଗୋସାଇମାନଙ୍କର କଣ, ତାଙ୍କ ବିଗ୍ରହ ଯୋଉ ଶ୍ରୀ ବିଗ୍ରହ ସବୁ ଦେଖିବ, ତାଙ୍କର କଣ ଏତେ ସବୁ ଅର୍ଣ୍ଣାମେଣ୍ଟ ଫର୍ଣ୍ଣାମେଣ୍ଟ କିଛି ନାହିଁ, ତାଙ୍କର ଧୋତି ସବୁ ଦେଖିବ, ମହାପୁରୁ ଥିବ ତ ମହାପ୍ରଭୁଙ୍କର ଗୋଟେ ଧୋତି, ଯେତେ ମହାପ୍ରଭୁ ଏଇ ଯୋଉ ଆମର ଅଛନ୍ତି କୁହନ୍ତି କଣ ଧୋତି ନା, ଆଉ ସବୁ ଯେତେ ଚୈତନ୍ୟ ମହାପ୍ରଭୁଙ୍କର କଣ ଖାଲି ଧୋତି, ଗୋଟେ ଧଳା ଧୋତି ପିନ୍ଧି ଦେଇଥିବେ, ଆଉ କଣ ଉତରି ପକେଇଥିବେ, ନହେଲେ ଗାମୁଛା ଦେଖିବ ନହେଲେ ଗାମୁଛା କଣ ପିନ୍ଧେଇ ଦେଇଥିବେ। ଆଉ ଗୋସାଇମାନେ କଣ, ତାଙ୍କର ସେ ପ୍ରେମ ଥିଲା ହୃଦୟରେ ପ୍ରେମ, ତାଙ୍କ 24 ଘଣ୍ଟା ତାଙ୍କ ହୃଦୟ ଭିତରେ ସେମାନେ ରଖିଥିଲେ, ଖାଇବାକୁ ଯାଆନ୍ତୁ, ଗାଧେଇ ଯାଆନ୍ତୁ, ଯୁଆଡ଼େ ଯାଆନ୍ତୁ, ଯାହା କରନ୍ତୁ, ସବୁଟା ତାଙ୍କ ହୃଦୟରେ ପ୍ରେମ ଅଛି, ଯାହା ସେ ଗୋଟେ ଗାମୁଛା ପିନ୍ଧାଉଥିଲେ, କିନ୍ତୁ ତାଙ୍କ ଭାବନା ହେଉଛି ରାଜବେଶ, ସେ ଖିଚୁଡ଼ି ଟିକେ ଠାକୁରଙ୍କୁ ଅର୍ପଣ କରୁଥିଲେ, ତାଙ୍କ ମନ ଭିତରେ ମାନସିକ ଭାବରେ ସେ କେତେ ପ୍ରକାର ପ୍ରସ୍ତୁତ କରି ସେ ଦେଉଥିଲେ, ସେ ନିଷ୍କିଞ୍ଚନ ବୃତ୍ତିରେ ସବୁ ଚଳୁଥିଲେ, ତାଙ୍କ ହୃଦୟରେ ପ୍ରେମ ରହିଛି, ଭଗବାନ ସେ ପ୍ରେମଟା ଗ୍ରହଣ କରି ଆଜି ସେ ଗୋଟେ କିଏ ସେ କୋର୍ଟ ଚାର୍ଜ ମୁଁ ଦେଖୁଥିଲି, ସେ ପ୍ରଭୁପାଦ ସେ ଲେଖିଛନ୍ତି, ପ୍ରଭୁପାଦ କହିଲେ ତୁମେ ଭାବନି ଯେ କୃଷ୍ଣ ତୁମ ହାତରୁ ରସଗୋଲା କୃଷ୍ଣ ପୁରୀ ରସଗୋଲା ଖାଇନାହାନ୍ତି, ସେଟା ତୁମେ ଖାଇବା ପାଇଁ ଆଉ ତୁମେ ଏଇଟା ଦେଇଦେଉଛ ବଡ଼ ବୋଲି ଭାବନି, କୃଷ୍ଣ ତୁମକୁ ସେବାର ଗୋଟେ ସୁଯୋଗ ଦେଉଛନ୍ତି, ତୁମ ହୃଦୟରେ ସୁଖ ବାସନାଟା ଆସୁ, ତୁମେ ଯଦି ପୁଣି କୃଷ୍ଣଙ୍କ ନାଁରେ ତୁମେ ଭୋଗ କଲ ଓଲଟା, ଏଇଟା ହେଉଛି ଓଲଟା ହେଇଯାଉଛି ନା, ଆଉ କ'ଣ କୃଷ୍ଣଙ୍କୁ ଆଗରେ ରଖିକି ଆମେ ଭୋଗ କରୁନୁଛେ, ମରିଗଲ, ଏଇଟା ପୁରା ମରିଯିବା କାମ, ଏଇଟା ଏଇ ହୃଦୟର ପ୍ରେମଟା ଆଉ କ'ଣ ଆସିବ, ଆହୁରି କାମଟା ତୁମର ବଢ଼ିଲା, ତୁମେ ଜାଲ ଭିତରେ ପଡ଼ିଲ, ତୁମେ ଆଉ କୃଷ୍ଣଙ୍କ ନାମ କରିକି କୃଷ୍ଣଙ୍କୁ ଆଗରେ ରଖିକି ତୁମେ ପଛରେ ଭୋଗ କଲ, ଆଉ ତୁମେ ଜୀବ ହୃଦୟ ଭିତରେ ସୁଖ ବାସନାଟା ନାହିଁ। ସେଥିପାଇଁ ଆମର ଯେମିତି ଯେମିତି କହୁଛନ୍ତି ବ୍ରାହ୍ମଣର ବେଦ ହେଲା ତା ପାଇଁ ଭଗବାନ, ତା କର୍ମଟା କ୍ଷତ୍ରିୟର ପ୍ରତିପାଳନ, ବୈଶ୍ୟର କୃଷି ଗୁରକ୍ଷା, ଶୂଦ୍ରର ଏ ତିନି ଜଣଙ୍କର ସେବା, ସେଟା ଆମର ଆମର ଆମେ ଯେମିତି ବୈଷ୍ଣବ ମାନେ ହେଇଛି, ଆମର ଧର୍ମ ହେଲା କୃଷ୍ଣଙ୍କର ଭଜନ, ଗୁରୁ କୃଷ୍ଣଙ୍କର ସେବା, ଆମର ଏଟା କର୍ମ, ଆଉ ଏଟା ପୂଜ୍ୟ ଆମର ସେବାଟା, ଗୁରୁ ବୈଷ୍ଣବଙ୍କର ସେବା, ହରିଙ୍କର ସେବା। ଏଠି ଚକ୍ରବର୍ତ୍ତୀ ବିଷ୍ଣୁ ଚକ୍ରବର୍ତ୍ତୀ ଲେଖିଲେ, ବିପ୍ରଶ୍ୟ ବେଦ ଶାସ୍ତ୍ରାଣୀ ଏବ ଦୈବତାନି, ବ୍ରାହ୍ମଣର ଦେବତା ହଉଛି କିଏ, ବେଦଶାସ୍ତ୍ର, ରକ୍ଷୟା ଭୂମିତି ହିଁ ଭୂରେବ ତସ୍ୟ ଦେବତା, କ୍ଷତ୍ରିୟର ଭୂ ହେଲା ଦେବତା। ଭୂମି ଭାରତ ମାତା କି ଯୋଉ ଜୟ କହୁଛନ୍ତି, ତା ଅର୍ଥଟା ଅଛି ନା, ଆଉ ଖାଲି କହୁଛନ୍ତି ତାଙ୍କ ଭାରତ ମାତା କି ଜୟ, କ୍ଷତ୍ରିୟ ସ୍ପିରିଟ ନା ତାଙ୍କର ଯୋଉ ଯୋଉ RSS ଯୋଉ ଯୋଉ ଜିନିଷ ସବୁ, ତାଙ୍କ କ୍ଷତ୍ରିୟ ସ୍ପିରିଟ ନା, ଏ ଯବାନ ମାନେ ଯୋଉ ସ୍ଲୋଗାନ ଦଉଛନ୍ତି, ଯୋଉ କଣ ଏଟା ଜୟ ହିନ୍ଦ କହୁଛନ୍ତି, ଯାହା ସବୁ ତାଙ୍କର ଖାଇ, ତାଙ୍କ ପାଇଁ ଭାରତବର୍ଷ ବଡ଼ ଜିନିଷ ନା, ନୁହେଁ ସେ କ'ଣ ପଇସା ପାଇଁ କିଏ ଜଏନ୍ କରିବ, ବର୍ତ୍ତମାନ ପୁଣି ଲୋକ ଜଏନ୍ କରୁଛନ୍ତି ନା ନାହିଁ, ଟଙ୍କା ପାଇଁ ଆର୍ମିରେ ଜଏନ୍ କରୁଛନ୍ତି, ଜାଣିଛନ୍ତି କେତେବେଳେ କୁଆଡ଼େ ମରିବ ଠିକଣା ନାହିଁ, ସମସ୍ତେ ଅର୍ଥ ପାଇଁ ଜଏନ୍ କରୁନାହାନ୍ତି, ଯଦି ବି ସେ ଅର୍ଥ ଆଶାରେ ଜଏନ୍ କରୁଛନ୍ତି, ସେଠିକି ପଳେଇଗଲା ପରେ ତାକୁ ସ୍ପିରିଟ୍ ହେଡ୍ କରି ପଠାଯାଉଛି, ରଖାଯାଉଛି, ସେ ପୁରା ଦେଶ ପାଇଁ, ମଲେ ବି ଦେଶ ପାଇଁ, ତାଙ୍କ ପାଇଁ ଦେବତା ଭୂମିଟା, ଆଉ ଭାରତ ଭୂମିକୁ ରକ୍ଷା କରିବାକୁ ପଡ଼ିବ, ଆଉ ବର୍ଣ୍ଣାଶ୍ରମ ସିଷ୍ଟମଟା ବର୍ଣ୍ଣଟା ଏମିତି ଥିଲା, ଏଠି ସେ କଥା କହିଲେ ବିଶ୍ୱନାଥ ଚଟ୍ଟୋପାଧ୍ୟାୟ ପୁରା ସ୍ପଷ୍ଟ ଲେଖିଥିଲେ, ଏ ଶ୍ଳୋକର ଅର୍ଥକୁ ଲେଖିଲେ, ବିପ୍ରସ୍ୟ ବେଦଶାସ୍ତ୍ରାଣୀ ଏବ ଦୈବତାନି, ବ୍ରାହ୍ମଣର ଦେବଶାସ୍ତ୍ର ବେଦଶାସ୍ତ୍ର ହେଉଛି ଦେବତା, ରକ୍ଷ୍ୟାମ ଭୂମି ଇତି ଭୂ ଭୂରେବ ତସ୍ୟ ଦେବତା, କ୍ଷତ୍ରିୟର ଭୂ ହେଲା ଦେବତା, ତାକୁ ରକ୍ଷା କରିବ ସିଏ, ଭୂ ଆଉ ଯେଉଁ ଜୀବ ରହିଲେ ତାଙ୍କ ପାଳନ ପୋଷଣ କରିବ। ବାର୍ତ୍ତୟତି ହି ବାର୍ତ୍ତୈବ ତସ୍ୟ ଦେବତା, ଦିଜ ବାର୍ତ୍ତୈ ମାନେ କୃଷି ଗୋରକ୍ଷା ବାଣିଜ୍ୟକୁ ବାର୍ତ୍ତା ବୋଲି କୁହନ୍ତି, ଇଏ ହେଉଛି କାହାର ବୈଶ୍ୟର ତାର କର୍ମ, ତାର ହେଟା ଦେବତା। ଆଉ ଦିଜ ଶୁଶ୍ରୂଷାୟ ଇତି ଦିଜା ଏବ ତସ୍ୟ ଦେବତା ଇତି ଅର୍ଥ, ଶୂଦ୍ରଙ୍କର ବ୍ରାହ୍ମଣ ହେଲେ ଦେବତା, ଦିଜ ଶୁଶ୍ରୂଷା ତାଙ୍କର ହେଲେ ଦେବତା। ତ କୃଷ୍ଣ କେତେ ସିଷ୍ଟମେଟିକାଲ ପ୍ରବଚନ ଆରମ୍ଭ କଲେଣି, କେଉଁଠି କର୍ମରୁ ଆରମ୍ଭ କଲେଣି, କର୍ମକୁ ଆରମ୍ଭ କରି କର୍ମବାଦକୁ ସ୍ଥାପନ କରି, କର୍ମ ହେଉଛନ୍ତି ପୂଜ୍ୟ, ତେଣୁ ବର୍ଣ୍ଣାଶ୍ରମ ହିସାବରେ ପ୍ରତ୍ୟେକ ବ୍ୟକ୍ତି ତାର କର୍ମ କରିବା ଦରକାର। ଚାରି ବର୍ଣ୍ଣ ଆଶ୍ରମର ସିଷ୍ଟମ କହିଦେଲେ, ଚାରିବର୍ଣ୍ଣର କିଏ କାହାର ପୂଜ୍ୟ, ବ୍ରାହ୍ମଣର ପୂଜ୍ୟ ହେଲା ବେଦ, କ୍ଷତ୍ରିୟର ପୂଜ୍ୟ ହେଲା ଭୂମି, ବୈଶ୍ୟର ପୂଜ୍ୟ ହେଲା ବାର୍ତ୍ତା, ଶୂଦ୍ର ପୂଜ୍ୟ ହେଲେ ଦେବତା ହେଲେ ବ୍ରାହ୍ମଣ, ଏତିକି କହିକି ନିଜ କଥା କହୁଛ। ବାପା ଆମେ ଆମେ କେଉଁ ଜାତିରେ କୁହ, ତେଣୁ ଆମର ଭଗବାନ କିଏ, ଆମେ ହେଲେ ବୈଶ୍ୟ, ତେଣୁ ଆମର ଭଗବାନ କିଏ ହେବେ, ଆମର ଦେବତା କିଏ ହେବେ, ଯେ ବାର୍ତ୍ତା। ବାର୍ତ୍ତାକୁ ତିନି ପ୍ରକାର କହିଲେ, କୃଷି ବାଣିଜ୍ୟ ଗୋରକ୍ଷା କୁଶିଦମ୍ ତୁରିୟମୁଚ୍ୟତେ ବାର୍ତ୍ତା ଚତୁର୍ବିଧମ୍ ତତ୍ରମ୍ ବୟମ୍ ଗୋବୃତୟନିସମ୍। ବାପା ବୈଶ୍ୟର କୃଷି ବାଣିଜ୍ୟ ଗୋରକ୍ଷା ଏବଂ କୁଶିଦ ଏଇ ଚାରୋଟି ବୈଶ୍ୟର ଜୀବିକା, ବୈଶ୍ୟର ଚାରିଟା କର୍ତ୍ତବ୍ୟ, ଯିଏ ବୈଶ୍ୟ ସେ ତିନି ଚାରି ଉପାୟରେ ସେ ଜୀବନଯାପନ କରିପାରିବେ। କ'ଣ କୃଷି, ଯେଉଁ କୃଷି କରିବା, ଚାଷବାସ କରିବା, ପନିପରିବା ଚାଷବାସ କୃଷି, କିନ୍ତୁ ବୈଷ୍ଣବ ଯେତେବେଳେ ଜଣେ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗଲା ତାକୁ ଆଉ କୁହାହବନି ଏ ଇଏ ଚାଷୀ ବୈଷ୍ଣବ, ସେଠି ସେ କୁହାହବନି। ବୈଷ୍ଣବ ଆଜି ସିକ୍ୟୁରିଟି ଗାର୍ଡ କାମ କଲେ ତାକୁ ଆଜିବନି ଇଏ ହେଲା କ୍ଷତ୍ରିୟ ବୈଷ୍ଣବ, କାହିଁକି ସଂସ୍କୃତି ହରିତୋଷଣ ସେଠି ଆମର ସେଇଟାକୁ ସେଇଟା ରହିଲା କର୍ମ, ହରି ସେବାଟା ସେଠି ଆଉ କର୍ମ ଲାଗୁନି, ଏଇଟା ହରିସେବା। ହେଲେ ବାପା ଚାରିଟି ଜିନିଷ ରହିଲା, କୃଷି ବାଣିଜ୍ୟ ସାହିତମ ଗୋରକ୍ଷମ କୃଷିତମ ବୃଦ୍ଧି, ଆଚ୍ଛା ବୃଦ୍ଧିଜୀବୀ କାମ, ଚାରିଟା ଜିନିଷ କ'ଣ କ'ଣ, ପ୍ରଥମ ହେଲା କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟର କ୍ଷେତ୍ରରେ ତିନିଟା, କୃଷିତମ କୃଷିତମ ଅର୍ଥ ଚକ୍ରବାଦୀ ଟୀକାରେ ଏଠି ଲେଖିଲେ କୃଷି ବାଣିଜ୍ୟାଭ୍ୟମ ସହିତମ କୃଷିତମ ବୃଦ୍ଧିଜୀବିକା, ବୃଦ୍ଧିଜୀବିକା ମାନେ ଯେଉଁଟା ସୁଧ, ଆଗରୁ ସୁଧ ସବୁ ଲଗାନ୍ତିନି ସୁଧ, କୁଶିଦମ ସେଟାକୁ ସେ ସଂସ୍କୃତର ଅର୍ଥ କରିଛନ୍ତି, ସେ ବୃଦ୍ଧିଜୀବି ଯେଉଁ ଜୀବିକାର ବୃଦ୍ଧି ଅର୍ଥଟା ଲଗେଇଲା ମାନେ ସେ ବଢ଼ିବ, କୁଶିଦମ ସୁଦଗ୍ରହଣ ଅର୍ଥେ ବୃଦ୍ଧି କରା, କୁଶିଦମ ସିଦମ ମାନେ ବୃଦ୍ଧି କରେ ବଢ଼େଇବ, ଏ ଟଙ୍କା ଦିଅନ୍ତି ଯେଉଁ କ'ଣ ହେଲା ସୁଧ ଦିଅନ୍ତି, ଦଶ ଟଙ୍କା ଦେବେ ନା କ'ଣ, ଶହେ ଟଙ୍କା ପାଞ୍ଚ ଟଙ୍କା କ'ଣ ତୁ କରୁଥିଲୁ ନା କ'ଣ ବେପାର, ଏତେ ଶୀଘ୍ର କହିଦେଉଛୁ ଶହେ ଟଙ୍କା, ଶହେ ଟଙ୍କା ପାଞ୍ଚ ଟଙ୍କା ଚାରି ଟଙ୍କା, ଏଇଟା ଆଜିକାଲି ସୁଧ ସବୁ ଚାଲିଛି ନାଇଁ କି, ବ୍ୟାଙ୍କର ସୁଧ ସବୁ ଦେଲାନି, ଗାଁ ଲୋକ ସବୁ ସୁଧ, ସେଟା ଭଲ କିନ୍ତୁ ନୁହେଁ, ବୈଶ୍ୟମାନଙ୍କ ପାଇଁ ସେଟା କରାଯିବ କିନ୍ତୁ ସାଧାରଣ ସେ ଭଲ ନୁହେଁ, କାହାକୁ ତୁମେ ଅର୍ଥ ତାର ପୁଣି ସୁଧ ପୁଣି ଆଉ ଗୋଟେ କ'ଣ ଥିଲା ସବୁ ଚକ୍ରବର୍ତ୍ତୀ ଚକ୍ରବର୍ତ୍ତୀ ସୁଧ, ସେ ସୁଧର ମନେକର ଶହେ ଟଙ୍କା ନେଇଥିଲା, ସେ ବର୍ଷେ ହେଇଗଲାଣି, ସେ ତାକୁ ସୁଧ ହିସାବ କରି ଦିଆଯିବ, ସୁଧ ସହ ପୁଣି ମୂଳକୁ ମିଶେଇକି ପୁଣି ତାପରେ ସୁଧ ପକା। ଆରେ ଗରିବ ଲୋକ ଗୁଡ଼ାଙ୍କର ବହୁତ ଜମିବାଡ଼ି ଟଙ୍କା ସୁନା ସବୁ ପଳାଏ, ଭଲ ଧନ ନୁହେଁ ସେଇଟା, ସେ ଧନରେ କେବେ ଚଳିବନି, ଯାହାର ଯିଏ ବୈଶ୍ୟ କାମ କରୁଛି ତାର ସେ କାମ କରିବ, ତୁମେ ଜଣେ ସାଧାରଣ ଲୋକ କହିବ ତାହେଲେ ତମର ଟଙ୍କା ପଇସା ଅଛି ମୁଁ ସୁଧ ଲଗେଇକି ମୋର ଚଳି, ଇଏ ଇଏ ବୃତ୍ତି ଭଲ ନୁହେଁ, ଏଇଟା କାହିଁ ସେ ଲୋକଟା, ଆମର ଧର୍ମ କ'ଣ ହେଲା ଆମେ ପାରିବା ଅନ୍ୟକୁ ସାହାଯ୍ୟ କରିବା, ଆଉ ଇଏ ତାକୁ ହଇରାଣ ପକେଇ ଚକ୍ରବର୍ତ୍ତୀ ସୁଧ କରି ଇଏ କରି ସେ ଭାରି ଖରାପ, ବୈଶ୍ୟ ଯିଏ ତାର ସେ ବୃତ୍ତିରେ ଚଳୁଛି, ଯେମିତି ଗଭର୍ଣ୍ଣମେଣ୍ଟର ଏଇ ଯେଉଁ ପଇସା ଗୁଡ଼ା ରଖା ହେଉଛି ସେ ତାକୁ ସେଇଟାକୁ ସେ କୁଶିଦ କରୁଛି ନା, ଆଉ ଏ ଯେଉଁ ସବୁ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ ପାଞ୍ଚ ବର୍ଷ ଯାଏଁ ରଖିଦେଲେ, ସେ ପାଞ୍ଚ ବର୍ଷରେ ସେ କ'ଣ କରିବ, ସେ ତାକୁ ସେୟାର ମାର୍କେଟରେ ଲଗାଉଛି ନା ଗଭର୍ଣ୍ଣମେଣ୍ଟ, ଆଉ ଷ୍ଟେଟ୍ ବ୍ୟାଙ୍କ ତାର 100 କୋଟି 500 କୋଟି ମନେକର ଗୋଟେ ମାସର ଭିତରେ 500 କୋଟି ସେ ପାଇଲା, ସେ କ'ଣ କରେ ସେଟାକୁ, ସେ ବ୍ୟାଙ୍କ ପଇସା କେଉଁଠୁ ଆଣିବ? ସିକ୍ସ ଷ୍ଟାଫ୍ କିନ୍ତୁ ପଇସା ଦେବ, ସେ 500 କୋଟି ସେ ଲଗୁ ତାର, ମୁଁ ତ ଜାଣିନି, ଯାହା ଖାଲି ଅନୁମାନ କରି ଯାହା ଜାଣିଛି, ସେ କ'ଣ ସେୟାର ମାର୍କେଟ ଗୋଟେ କ'ଣ ଅଛି, ସେ ଇଣ୍ଟରନ୍ୟାସନାଲ ମାର୍କେଟରେ ଲଗେଇବ, ତାର ସେଠି ପଇସା ଚାଲିଲା ଅଧିକା, ଆଇଲେ ସେ ତାର ସେ ବ୍ୟାଙ୍କ ଗୁଡ଼ା ଚଲାଇଲା, ଏମିତି ହେଉଛି ନା ଆଉ କ'ଣ ସେଇଟା ସବୁ ତାର। ଆମର ଯଦି ଜଣେ ସାଧାରଣ ଲୋକ ସେ କହିବ ମୋର ସୁଧ ସବୁ ଚଳିବି, ସୁଧ ପଇସା ଭଲ ନାହିଁ, ଗାଁ ଗାଉଁଲି ଗୁଡ଼ା କୁହନ୍ତି ସୁଧ ପଇସା ଖାଇବନି, ଏ ସୁଧ ଦେବା ତାକୁ ଇଏ କରିବା, କାରଣ ତାକୁ ସିଏ ଅସୁବିଧାରେ ପଡ଼ିଛି ନା, ତାକୁ ସାହାଯ୍ୟ କର। ଯେଉଁମାନେ ଏଇସବୁ କାର୍ଯ୍ୟ କରନ୍ତି ବୈଶ୍ୟ, ତାଙ୍କ ପାଇଁ ଆଲୋ ଅଛି, ସେ କଷ୍ଟର ଧନ ରୋଜଗାର କରୁ, ତାର ତାର ସେ କାମ କରିବ। କହିଲେ ବାପା ଯେଉଁ ଚାରି ପ୍ରକାର ବୃତ୍ତି ରହିଛି, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଉ ଶୂଦ୍ର, ତା ଭିତରୁ ଆମେ ହେଲେ ବୈଶ୍ୟ। ବୈଶ୍ୟର ଚାରିଟା କାର୍ଯ୍ୟ କୃଷି, ଗୋରକ୍ଷା, ବାଣିଜ୍ୟ, କୃଷିଦମ, ତେଣୁ ତା ଭିତରୁ ତତ୍ର ବୟମ ଗୋବୃତ୍ତୟ ନିଶମ ବାର୍ତ୍ତା ଚତୁର୍ବିଧମ ତତ୍ର, ଏ ବାର୍ତ୍ତା ଜୀବିକା ଚତୁର୍ବିଧମ, ବୈଶ୍ୟର ଚାରି ପ୍ରକାର ଜୀବିକା, ତା ଭିତରୁ ବୟମ ଆମେମାନେ ଆମର ବୃତ୍ତି କ'ଣ ଚାରିଟା ଭିତରୁ ଗୋରକ୍ଷା, ତେଣୁ ଏଠି ଚକ୍ରବେଦ ଲେଖିଲେ କୃଷି ଅଧିକମ ଅସ୍ମାତ ବିକ୍ରିୟତମ ଇତି ଗାବ ଅସ୍ମାକମ ଦୈବତ୍ୱାତ୍ ପୂଜ୍ୟ ଇତ୍ୟର୍ଥ। ତେଣୁ କୃଷ୍ଣଙ୍କର କହିବା ତାତ୍ପର୍ଯ୍ୟ ହେଲା ବ୍ରାହ୍ମଣର ପୂଜ୍ୟ ହେଲେ ବେଦ, କ୍ଷତ୍ରିୟର ପୂଜ୍ୟ ହେଲେ ଭୂମି, ବୈଶ୍ୟର ପୂଜ୍ୟ ଚାରିଟା ବୃତ୍ତି ରହିଲା କୃଷି, ଯିଏ କୃଷି କରେ ତା ପାଇଁ କୃଷି ହେଲା ପୂଜ୍ୟ, ଯିଏ ବାଣିଜ୍ୟ କରେ ତା ପାଇଁ ବାଣିଜ୍ୟ ହେଲା ପୂଜ୍ୟ ବା ଦେବତା। ଆମ ପାଇଁ ଦେବତା କିଏ ଆସିଥିବେ? ଲୋକମାନେ ଦେଖୁନା ଯୋଉ ଆସିବେ, ଯୋଉ ଦୋକାନୀ ଗୁଡ଼ାକ, ଦୋକାନୀ ଗୁଡ଼ା ଆସିବେ, ସେ ଆଗେ କେଉଁ ଠାକୁର ରଖିଥିବେ, ସେ ଯୋଉ କ'ଣ ଠାକୁର ପୂଜା, ଲକ୍ଷ୍ମୀ ପୂଜା କରିବେ, ନହେଲେ କ'ଣ ପୂଜା କରିସାରି, ଗଣେଶ ପୂଜା କରିସାରି, ସେ ପାଲାକୁ, ପାଲା ନା କ'ଣ ହେଟା, ଦଣ୍ଡି ପାଲା, ତାକୁ ପୁଅଛ, ତାକୁ ସେ ବଟକରାକୁ ପୁଅଛ, ତାକୁ ଜୁଆର ହ, ତା ଦେହରୁ ଫୁଲ ମାଳେ, ଦେଖିନ ସବୁ ତାଙ୍କର ଏଇଟା ବେପାର ଆଉ, ବାଣିଜ୍ୟ ବସତି ଲକ୍ଷ୍ମୀ ସେ କହିବେ ଆଉ, ତାଙ୍କର ତାଙ୍କ ଦେବତା ଭଳିଆ ଆଉ କହେ, ଗ୍ରାହକ ହଉଛି ଆମର କ'ଣ ଈଶ୍ୱର ଆଉ, ଗ୍ରାହକ ଈଶ୍ୱର, ଗ୍ରାହକକୁ ସନ୍ତୁଷ୍ଟ କରିବା, ତାଙ୍କ ସେଟା କହିବେ ଏଇଟା ତାଙ୍କ କର୍ମ ଭଗବାନ ଆଉ, କର୍ମବାଦ ରଖିଛନ୍ତି ସେ, ଲୋକଙ୍କର ବିଚାରଧାରା ଅଛି ଆଉ, ଭଗବାନ ବି ସେମିତି କରିକି ସମସ୍ତେ ସବୁ ଜୀବକୁ ଚଳେଇଛନ୍ତି, ସଂସାରଟାକୁ ଚଳେଇଛନ୍ତି। ତେଣୁ ବାପା ଆମର ଯୋଉ ବୈଶ୍ୟରେ ଆମେ ହଉଛେ, ଆମର ହେଲା ଗୋରକ୍ଷା, ତେଣୁ ଆମର ଦେବତା କିଏ ହେଲେ ଗାଭୀ, ଭଗବାନ କୃଷ୍ଣ ନିଜେ ସ୍ପଷ୍ଟ କହିଲେ। ତେଣୁ ଆମର ଈଶ୍ୱର ହେଲେ କିଏ ଗାଭୀ, ଯେହେତୁ ଆମେ ବୈଶ୍ୟ। ସତ୍ତ୍ୱ ରଜସ୍ତମ ଇତି ସ୍ଥିତି ଉତ୍ପତ୍ତି ହେ ତବେ ରଜସ୍ତୁ ଉତ୍ପଦ୍ୟତେ ବିଶ୍ୱମ ଅନ୍ୟାନ୍ୟମ ବିବିଧ ଜଗତ ନନୁ ଗବାମପି ମୂର୍ତ୍ତି ମହେନ୍ଦ୍ର ଅଧୀନମ ଦେବତାମ ଅସଂଖ୍ୟ ନିରୀଶ୍ୱର ସାଂଖ୍ୟମତାଶ୍ରୟଣମ ନିରାକରତି। ଗୋଗଣ ଆମର ଜୀବିକା ଏବଂ ଦେବରାଜ, ସିଏ ମଧ୍ୟ ଦେବରାଜ ଇନ୍ଦ୍ରଙ୍କର ଅଧୀନ, କିଏ କହିଲେ ଭଗବାନ କୃଷ୍ଣ କ'ଣ କହିଲେ ଗାଈ ହେଉଛନ୍ତି ଆମର ଦେବତା, ତ ନନ୍ଦ ମହାରାଜ ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉଠେଇଲେ, ଯଦି ଗାଈ ଆମର ଦେବତା ତାହେଲେ ଗାଈ କାହା ଉପରେ ନିର୍ଭର କରୁଛନ୍ତି? ଆଉ ବିଷ୍ଣୁ ତୁମର ଏଇ ଯୋଉ ଗୋଦାନା ଚୋକଡ଼ ଏଇସବୁ କେତେ ପ୍ରକାର ହାଲ, ଆଗରୁ କ'ଣ ଗାଈ କ'ଣ ଖାଆନ୍ତି? ଘାସ। ତ ନନ୍ଦ ମହାରାଜ ପ୍ରଶ୍ନ କରୁଛନ୍ତି, ବାପା ଗାଈ ସିନା ଆମର ଦେବତା, ଇନ୍ଦ୍ର କ'ଣ ଦେବତା ନୁହନ୍ତି? କାରଣ ଗାଈ ନିର୍ଭର କରୁଛନ୍ତି କାହା ଉପରେ? ଇନ୍ଦ୍ରଙ୍କ ଉପରେ। ଇନ୍ଦ୍ର ବର୍ଷା କଲେ ତ ଘାସ ହବ, ତ ଆମେ ଇନ୍ଦ୍ର ପୂଜା କରୁଛୁ, ଆମ ଭୁଲ କ'ଣ ହେଲା? କୃଷ୍ଣ ଲାଷ୍ଟ ପଏଣ୍ଟକୁ ଆସିକି ନନ୍ଦ ମହାରାଜ ଧରିଲେ, କହିଲେ ଆମେ ଯାହା କରୁଛୁ ଭୁଲ କ'ଣ କରୁଛୁ? ତୁମେ ତ ନିଜେ କହିଲ ନା ଗାଈ ହଉଛି ଆମର ଦେବତା, ତେଣୁ ଗାଈ କାହା ଉପରେ ନିର୍ଭର କରୁଛନ୍ତି? ତୁମେ କହୁଛ ଗାଈ ଦେବତା, ଗାଈ ଇନ୍ଦ୍ରଙ୍କ ଅଧୀନରେ ଅଛନ୍ତି, କାହିଁକି ଇନ୍ଦ୍ର ଯଦି ବର୍ଷା ନ କରିବେ ଗାଭୀମାନେ ସ୍ୱଚ୍ଛ ଜଳ କେଉଁଠୁ ପାଇବେ, ଭଲ ଘାସ କେଉଁଠୁ ପାଇବେ? ଆମେ ତ ସେ ଇନ୍ଦ୍ର ପୂଜା କରୁଛୁ। କୃଷ୍ଣ କାଟିବେ ନା, ବର୍ଷା ସହିତ ଇନ୍ଦ୍ରଙ୍କୁ କାହିଁ ଯୋଡୁଛ? ଭଗବାନ କାଟିଦେବେ, ବର୍ଷା ସେମିତି ହବ, ଇନ୍ଦ୍ରଙ୍କ ବିନା ବର୍ଷା ହବ, ରଜଗୁଣରୁ କ'ଣ ସୃଷ୍ଟି ହଉଛି ଭଗବାନ କହିବେ, ବୁଝେଇଦେବେ କେମିତି ବର୍ଷା ସୃଷ୍ଟି ହଉଛି। ଇନ୍ଦ୍ରଙ୍କର କ'ଣ ମତଲବ, ଯୋଉଠି ଇନ୍ଦ୍ର ପୂଜା ହଉନି ସେଠି କ'ଣ ବର୍ଷା ହଉନି? ସେ କହିବେ ତାହେଲେ ଯଦି ବର୍ଷା ଏମିତି ହେଇଯିବ ତାହେଲେ ମରୁଭୂମିରେ ଯାଇକି ଇନ୍ଦ୍ର ପୂଜା କରିବା, ଏଠି ବର୍ଷା ହେଇଯିବ, ବିଭିନ୍ନ ଯୁକ୍ତି ଆରମ୍ଭ କରିବେ। ଭଗବାନ କୃଷ୍ଣ ଜାଣିଛନ୍ତି ସେ କର୍ମା କର୍ମମତକୁ ଆଶ୍ରୟ କରି, ଏ ସାଂଖ୍ୟମତକୁ ଆଶ୍ରୟ କରିବେ, ଏଇଟା ସାଂଖ୍ୟମତ, ସାଂଖ୍ୟମତ କେମିତି ଗୁଣ ଦ୍ୱାରା ସବୁ ପରିଚାଳିତ ହେଉଛି, ସାଂଖ୍ୟ ମତରେ ସବୁ ସେଠି ଈଶ୍ୱରଙ୍କର କ'ଣ ଏଥର ଅଛି? ଗୁଣ ଦ୍ୱାଦଶ କାର୍ଯ୍ୟ ହେଉଛି, ରଜଗୁଣ ଆସିଲେ ସୃଷ୍ଟି ଆରମ୍ଭ ହେଲା, ତମଗୁଣ ଆସିଲେ ସୃଷ୍ଟି ଧ୍ୱଂସ ହେଲା, ସତଗୁଣ ଆସିଲା ସୃଷ୍ଟି ପାଳନ ହେଲା, ଏସବୁ ଗୁଣ କରୁଛି। ଗୁଣ କାହା ଅଧୀନରେ କରୁଛି? ସେଠି ଈଶ୍ୱରଙ୍କ କଥା ଆସିବ, ସେଟା ସାଂଖ୍ୟବାଦୀମାନେ ମାନିବେନି। ଏ ଯେଉଁ ଅଲଗା ସାଂଖ୍ୟବାଦୀମାନେ ରହିଲେ, କପିଳ ନୁହନ୍ତି, ଦେବତୀ ନନ୍ଦନ, ଅଲଗା ଯେଉଁ ସାଂଖ୍ୟବାଦୀମାନେ ସବୁ ରହିଲେ, ସେ କଥାକୁ ବର୍ତ୍ତମାନ ସାଂଖ୍ୟ ମତକୁ ଧରିବେ, ବର୍ତ୍ତମାନ କର୍ମ ମତକୁ ଛାଡ଼ିକି ବର୍ତ୍ତମାନ ଇନ୍ଦ୍ରକୁ କହିବେ, ନା ଇନ୍ଦ୍ରଙ୍କର କିଛି ବର୍ଷା ସହିତ ସମ୍ପର୍କ ନାହିଁ, ମହେନ୍ଦ୍ରଙ୍କୁ କ'ଣ କରିଛି? ସେତି ମହେନ୍ଦ୍ରଙ୍କର କ'ଣ କାର୍ଯ୍ୟ ଅଛି? ସିଏ ଅଟୋମେଟିକ୍ ବର୍ଷା ହବ। ଆନନ୍ଦ ମହାରାଜ କହିବେ, ହଁ ସେ ଯାହା କହୁଛି ଠିକ ଆଉ, କାହିଁକି ଏତେ ସେମାନେ ତ ସରଳ ସରଳ ଅନ୍ତଃକରଣ ସବୁ ବିଶ୍ୱାସ କରି ନେଇଗଲେ, ଆଉ ଯୁକ୍ତିଯୁକ୍ତ କଥା। ଆଉ ସେ ବ୍ରଜବାସୀମାନେ ଏତେ କୁଟିଳ ସ୍ୱଭାବର ନଥିଲେ, ଆଉ କୃଷ୍ଣ ବି ପରମାତ୍ମା, ସେ ପରମାତ୍ମା ରୂପରେ ହୃଦୟ ଭିତରେ ଅଛନ୍ତି, ସେ ବୁଝିବା ପାଇଁ ତ ଚାହିଁବେ, କିଏ ନ ବୁଝିବ? ତାହେଲେ କହିବେ ଠିକ ଅଛି, ଆମେ ଇନ୍ଦ୍ର ପୂଜା ବନ୍ଦ କରି ଗୋବର୍ଦ୍ଧନଙ୍କର ପୂଜା ଏ ବର୍ଷ କରିବା। ହରେ କୃଷ୍ଣ। ଜୟ ଗ୍ରନ୍ଥ ଭାଗବତମ୍ କି ଜୟ। ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ। ନିତାୟ ଗୌର।